ಶ್ರೀಮದ್ ಭಾಗವತ ದಶಮ ಸ್ಕಂದ ಚೌವನ ಅಧ್ಯಾಯ ಶ್ಲೋಕ ದಾಸ್ ଯେଉଁମାନେ ଆମର ଇସ୍କନ୍ ବୁର୍ଲା ଆଡମିରାଲ ଟିମ୍ ଟିମ୍ରେ ଅଛନ୍ତି ତାଙ୍କର ହ୍ୱାଟ୍ସଆପ୍କୁ ଯାଇଛି ଏ ଶ୍ଲୋକଟି ଆପଣ ଦେଖିପାରନ୍ତି ହ୍ୱାଟ୍ସଆପ୍ରେ। ଯେଉଁମାନେ ନହାନ୍ତି ମେମ୍ବର ସେମାନେ ଚାହିଁଲେ ଆମେ ତାଙ୍କୁ ମେମ୍ବର କରିପାରିବା, ତାଙ୍କର ହ୍ୱାଟ୍ସଆପ୍ ସବୁ ଯିବ ଆମର ପ୍ରୋଗ୍ରାମ ସବୁ। ତେଣୁ ଏ ଦଶ ନମ୍ବର ଶ୍ଲୋକଟି ଆମେ ଆବୃତ୍ତି କରିବା। ଶିଶୁପାଳଂ
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 ସମଭେତ୍ୟ ଦ୍ରୁତଦାରମ୍ ଇବାତୁରମ୍ ନଷ୍ଟତ୍ପିସଂ ଗତୋତ୍ସାହଂ ସୁଷ୍ୟାତ୍ ଅବ୍ରୁବନ୍ ଶିଶୁପାଳଂ ସମଭେତ୍ୟ ରୁଦ୍ଧଦାରମିବାତୁରମ୍ ରୁଦ୍ଧଦାରମିବାତୁରମ୍ ବୈନବିକ ନଷ୍ଟତ୍ପିସଂ ଗତୋତ୍ସାହଂ ସୁଷ୍ୟାତ୍ ବଦନମ୍ ଅବ୍ରୁବନ୍ ଶିଶୁପାଳଂ ସମଭେତ୍ୟ ରୁଦ୍ଧଦାରମିବାତୁରମ୍ ନଷ୍ଟତ୍ପିସଂ ଗତୋତ୍ସାହଂ ନଷ୍ଟତ୍ପିସଂ ଗତୋତ୍ସାହଂ ଶିଶୁସ୍ୟ ବଦନମ୍ ଅବ୍ରୁବନ୍ ଶିଶୁପାଳଂ ସମଭେତ୍ୟ ରୁଦ୍ଧଦାରମିବାତୁରମ୍ ନଷ୍ଟତ୍ପିସଂ ଗତୋତ୍ସାହଂ ଶିଶୁପାଳଂ ସମଭେତ୍ୟ ରୁଦ୍ଧଦାରମିବାତୁରମ୍ ଶ୍ଲୋକରଣବାଦ। ପତ୍ନୀହରା ମନୁଷ୍ୟ ପରି ଆତୁର ବିବ୍ରତ ଶିଶୁପାଳଙ୍କ ନିକଟରେ ସେହି ରାଜାମାନେ ଉପସ୍ଥିତ ହେଲେ। ତାଙ୍କର ବର୍ଣ୍ଣ ମଳିନ ପଡ଼ିଯାଇଥିଲା, ତାର ଉତ୍ସାହ ଚାଲିଯାଇଥିଲା ଏବଂ ମୁଖ ଶୁଷ୍କ ଦେଖାଯାଉଥିଲା। ରାଜାମାନେ ସେତେବେଳେ ତାଙ୍କୁ ନିମ୍ନ ପ୍ରକାରେ କହିଲେ, ହରିକୃଷ୍ଣ ଆବିଷ୍ଠ ଭକ୍ତନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମେ ଆଜିର ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ଇଏ ଯେଉଁ ପ୍ରସଙ୍ଗ ଚାଲିଛନ୍ତି, ଦଶମ ସ୍କନ୍ଦ ଚଉବନ ଅଧ୍ୟାୟ, ରୁକ୍ମିଣୀଙ୍କ ସହିତ ଭଗବାନ କୃଷ୍ଣଙ୍କର ବିବାହ, ଇଏ ହେଉଛି ପ୍ରଥମ ବିବାହ ଭଗବାନଙ୍କର। ଭଗବାନଙ୍କର 16,108 ରାଣୀ ରହିଛନ୍ତି, ପ୍ରଥମ ପାଟରାଣୀ ହେଲେ ରୁକ୍ମିଣୀ। ତେଣୁ ରୁକ୍ମିଣୀଙ୍କର ବିବାହ ପ୍ରସଙ୍ଗ ଯେତେବେଳେ ବର୍ଣ୍ଣନା କରାଯିବ, ଇଏ ଦ୍ୱାରକା ଲୀଳା ଆରମ୍ଭରେ ଭଗବାନଙ୍କ ବିବାହ ଲୀଳା ଆରମ୍ଭ କରାଯାଉଛି। ପାଖାପାଖି ଭଗବାନଙ୍କୁ 29 ବର୍ଷ ହୋଇଥିଲା ସେହି ସମୟରେ ଏଇ ଭଗବାନଙ୍କ ବିବାହ ଲୀଳା ଆରମ୍ଭ କରାଯାଇଛି ଦ୍ୱାରକାରେ। ପ୍ରକୃତରେ ଦ୍ୱାରକା ଲୀଳା ଯେଉଁ ଆରମ୍ଭ ହେଉଛି 125 ବର୍ଷ ଭଗବାନଙ୍କ ଲୀଳା, ତା ଦେହରୁ 11 ବର୍ଷ ହେଉଛି ଭଗବାନଙ୍କ ବୃନ୍ଦାବନ ଲୀଳା, 18 ବର୍ଷ ହେଉଛି ମଥୁରା ଲୀଳା, ଆଉ ବାକି 100 ବର୍ଷ ହେଉଛି ଦ୍ୱାରକା ଲୀଳା। ତେଣୁ ଦ୍ୱାରକା ଲୀଳାରେ 100 ବର୍ଷ ଯେଉଁ ଲୀଳା ସବୁ କରିଛନ୍ତି, ପ୍ରଥମ ଲୀଳା ହେଉଛି ଏ ବିବାହ ଲୀଳା। ପ୍ରଥମେ ବଳରାମଙ୍କର ବିବାହ, ବଳରାମଙ୍କ ବିବାହ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇନାହିଁ, କାହିଁକିନା ତା ପୂର୍ବରୁ ନବମ ସ୍କନ୍ଧରେ ରେବତୀ ପ୍ରସଙ୍ଗରେ କପୋର୍ଜୁନିଙ୍କର କନ୍ୟା ରେବତୀଙ୍କର ପ୍ରସଙ୍ଗରେ ସେ ବିବାହ ଲୀଳାଟି କହିଦେଇଥିଲେ, ତେଣୁ ଆଉ ଏଇଟାକୁ ବର୍ଣ୍ଣନା କଲେ ନାହିଁ। ଆମେ ଦେଖିବା ଭାଗବତମରେ ଯେତେବେଳେ ବ୍ୟାସଦେବ ଭଗବାନ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, ବିଶେଷ ଭାବରେ ଦଶମ ସ୍କନ୍ଧରେ ଭଗବାନଙ୍କର କୃଷ୍ଣ ଲୀଳାରେ ଏଭଳି ତାଙ୍କର ଆବେଶ ଆସିଯାଇଛି, ଭଗବାନ ବଳରାମଙ୍କ ଲୀଳାକୁ ଆଉ ବିସ୍ତାର କରିପାରୁନାହାନ୍ତି। ଚୈତନ୍ୟ ଚରିତାମୃତ ମଧ୍ୟ ସେଇଭଳି ଭାବରେ ଆମେ ଦେଖିବା କୃଷ୍ଣଦାସ ଚୈତନ୍ୟ ଭାଗବତ ମଧ୍ୟରେ ବୃନ୍ଦାବନ ଦାସ ଠାକୁର ମହାପ୍ରଭୁଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି, ନିତ୍ୟାନନ୍ଦଙ୍କ ଆବେଶ ଆସିଯାଇଛି, ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବିସ୍ତାର ଭାବେ ବିଶେଷ ଭାବରେ ଅନ୍ତଃଲୀଳାଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନଥିଲେ, ଯେଉଁଥିପାଇଁ କି କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ। ଯାହାକୁ ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କରାଯାଉଛି, ପ୍ରଥମେ ଭଗବାନଙ୍କର ବିବାହ ଲୀଳା 16108 ରାଣୀ କି ଚିନ୍ତା କରିପାରିବେ ନଥରେ କାନାଡ଼ାରେ ଜଗନ୍ନାଥ ମନ୍ଦିର ରହିଛି, ସେଠି ଯେତେବେଳେ କହିଲେ ଏ କଥା 16108 ରାଣୀ ବୋଲି, ସେ ଜଣେ ସ୍ତ୍ରୀ ଲୋକ ମାତା ଜଣେ ସିଏ ଅବଜେକ୍ସନ୍ କଲେ, କହିଲେ ମୁଁ ପଢ଼ିଛି ମହାଭାରତ ସବୁ ପଢ଼ିଛି, ଆଉ କେଉଁଠି ତ ବର୍ଣ୍ଣନା କରାଯାଇ ନାହିଁ ତାଙ୍କର 16108 ରାଣୀ ବୋଲି। ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ସେ ଗୋଟେ ଆମେରିକାରେ ଗୋଟେ ଏ କଥା କହୁଥିଲେ, ତାଙ୍କ ଜଣେ ପଞ୍ଜାବୀ ମାତା ଜଣେ ସେ କହିଲେ କିଶନ ତା ଇତନା ବିବି କ୍ୟୁଁ ଏ ଭଗବାନ ଏ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ଜନ୍ମ କର୍ମ ଚେନ୍ନେ ଦିବ୍ୟମ, ଭଗବାନଙ୍କର ଜନ୍ମ କର୍ମ ବି ସବୁ ଦିବ୍ୟ ଆମ ଭଳି ନୁହଁ। ଏଇଟାକୁ ଯଦି ଆମେ ତତ୍ତ୍ୱରେ ଜାଣିଯିବା ତାହେଲେ ଆମ ମାନବ ଜନ୍ମ ସାର୍ଥକ ହେଇଯିବ, ତକ୍ତୁଆ ଦେହ ପୁନର୍ଜନ୍ମ ନା ଇତିମା ଆମିତି ସୁଅର୍ଜନ, ସେମାନେ ଆଉ ଭଗବାନ ଏଇ ଭୌତିକ ଧାମ ଜଗତରେ ଘୁରି ବୁଲିବେ ନାହିଁ, ଭଗବତ ଧାମ ଯିବେ। ତେଣୁକରି ଏସବୁ ଲୀଳାକୁ ସବୁ ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ଏସବୁ ଲୀଳାକୁ ବର୍ଣ୍ଣନା କରିଛନ୍ତି, ଇଏ ଆମ ପାଇଁ ଔଷଧ, ଆମ ପାଇଁ ଔଷଧ, ଏଇଟା ଭବରୋଗ ଦୂର କରିବା ପାଇଁ କୌଣସି ଔଷଧ କୌଣସି ଡାକ୍ତରଖାନା କୌଣସି ଏ ପର୍ଯ୍ୟନ୍ତ ବାହାରିପାରି ନାହିଁ କି ଭବିଷ୍ୟତରେ ମଧ୍ୟ ବାହାରିପାରିବ ନାହିଁ, ବହୁତ କଷ୍ଟରେ ଏଇ ଯେଉଁ ରହିଛି କରୋନାର ଗୋଟେ ବାହାରିଛି ପ୍ରିଭେଣ୍ଟିଭ ବାହାରିଛି, ସେ ମିଳିମିଳୁ କେତେ ବର୍ଷ ଯିବ, କିନ୍ତୁ ଭବରୋଗର ପ୍ରିଭେଣ୍ଟିଭ କୌଣସି ବାହାରିପାରିବ ନାହିଁ ଏ ପର୍ଯ୍ୟନ୍ତ, ମାନେ କୋଟି କୋଟି ବର୍ଷ ପରେ ମଧ୍ୟ ବାହାରିପାରିବ ନାହିଁ, କିନ୍ତୁ ତାହାର ଔଷଧ ରହିଛି, ସେ ହେଉଛି ଭାଗବତ ଭବୌଷଧା। ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜ କହିଛନ୍ତି, ନିବୃତର୍ଷୈ ଉପଗୀୟମାନା ଭବୌ ସଦା ଶ୍ରୋତ୍ର ମନୋବିରାମା ଭାଗବତମ ଶ୍ଲୋକ ଗୁଣାନୁବାଦ ତୁମାନ ବିରଜିତ ବିନା ପଶୁଘ୍ନାତ୍। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେତେବେଳେ ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ସୁଖଦେବ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି କି କୌଣସି ପାନୀୟ ମଧ୍ୟ ଗ୍ରହଣ କରୁନାହାନ୍ତି କି ବିଶ୍ରାମ ମଧ୍ୟ ନେଉନାହାନ୍ତି, ଏମିତିକି କଥାରେ ମଧ୍ୟ ବିଶ୍ରାମ ନନ୍ଷ୍ଟପ୍ କଥା ଚାଲିଛି, 7 ଦିନ 7 ରାତି 24 ଘଣ୍ଟା ଆମେ ଏସବୁ ଚିନ୍ତା କରିପାରିବା ନାହିଁ। ତେଣୁ ଯେତେବେଳେ 4-5 ଦିନ ହୋଇଗଲାଣି ପାଖାପାଖି ନନ୍ଷ୍ଟପ୍ କଥା ଚାଲିଛି, ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଦଶମ ସ୍କନ୍ଧ ଲୀଳାକୁ ସଂକ୍ଷେପରେ ନବମ ସ୍କନ୍ଧ 24 ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ତେଣୁ ପରୀକ୍ଷିତ ମହାରାଜ ସେଟାକୁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହିଁଲେ, ତେଣୁ ଏ ଶ୍ଳୋକଟି ସେ କହିଛନ୍ତି ନିବୃତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 4ରେ ଏଇଟା କୁହାଯାଇଛି, ଯେଉଁମାନେ ନିବୃତ ତର୍ଷେଇ ଉପଗୀୟମାନାତ୍, ଯେଉଁମାନଙ୍କର ଭବତୃଷ୍ଣା ସମସ୍ତେ ଭବତୃଷ୍ଣାରେ ଧାବମାନ କରୁଛନ୍ତି, ଯେଉଁ ମୃଗତୃଷ୍ଣା ମରିଚିକା ପଛରେ ଧାବମାନ ହେଉଛନ୍ତି, ଭୌତିକ ଜଗତରେ ସମସ୍ତେ ଏ ମରିଚିକା ପଛରେ ଧାବମାନ ହେଉଛନ୍ତି, କିନ୍ତୁ ଏଥିରୁ ଯେଉଁମାନେ ନିବୃତ ହୋଇଯାଇଛନ୍ତି ନିବୃତ ତର୍ଷେଇ ଉପଗୀୟମାନ ସେମାନେ ଭଗବାନଙ୍କର ଗୁଣଗାନ କରିବେ, ଏବଂ ଭବସ୍ରଧା ଶ୍ରୋତ୍ର ମନୋବିରାମାତ୍, ଯେଉଁମାନେ ଶ୍ରବଣ କରିବେ ସେ ତାଙ୍କ ପାଇଁ ଏଇଟା ଭବ ଔଷଧ, ଭବରୋଗ, ଭବରୋଗର ଔଷଧ ଏଇଟା ଭବସ୍ରଧା ଶ୍ରୋତ୍ର ମନୋବିରାମାତ୍, କେବଳ ଶ୍ରବଣ କଲା ମାନେ ଆନନ୍ଦ ପ୍ରାପ୍ତ ହେବେ, ତାଙ୍କ ରୋଗ ଦୂର ହେବ, ଶ୍ରୋତ୍ର ମନୋବିରାମାତ୍। କହ ଉତ୍ତମ ଶ୍ଳୋକ ଗୁଣାନୁବାଦାତ୍, କିଏ ସେ ଭଗବାନ ଯିଏକି ଉତ୍ତମ ଶ୍ଳୋକ, ତାଙ୍କର ବହୁତ ସୁନ୍ଦର ଯଶ ରହିଛି, ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ତାଙ୍କର ଯଶ, ଉଦ୍ଗତ ତମ ଯଶ ଉତ୍ତମ, ଉତ୍ତମ ଶ୍ଳୋକ କହିଲେ ଯଶ ଯାହାଙ୍କର, ସେ ଭଗବାନଙ୍କର ଗୁଣଗାନରୁ କିଏ ବିରତ ହେବେ, ବିନା ପଶୁ ଗୁଣାତ୍। ଯିଏ ନିଜର ହତ୍ୟାକାରୀ ସେମାନଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଭଗବାନ ଗୁଣଗାନ କରିବେ, ହରେ
କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ।
ତେଣୁ ଇଏ ଭାଗବତ ହେଉଛି ଆମର ଭବ ରୋଗର ଔଷଧ, ସେଥିପାଇଁ ଆମର କହିବେ ନିତ୍ୟଂ ଭାଗବତ ସେବୟା, ପ୍ରତିଦିନ ଆମେ ଭାଗବତ ସେବା କରିବା, ଭାଗବତ ଶ୍ରବଣ କରିବା। ଏମିତିକି ବ୍ୟାସଦେବ ଯିଏକି ସମସ୍ତ ଭଗବାନଙ୍କ ଜଣେ ଅବତାର, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ନିଜେ ଆସିଲେ ଏଇ ଶାସ୍ତ୍ରକୁ ଲିପିବଦ୍ଧ କରିବା ପାଇଁ। କାହିଁକି ନା ସତ୍ୟ ତ୍ରତୀୟା ଦ୍ୱାପର ଏ ଯୁଗମାନଙ୍କର ଲୋକମାନଙ୍କର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖିଦେଇଥିଲେ। ତେଣୁ ବେଦର ଗୋଟେ ନାମ ହେଉଛି ଶ୍ରୁତି, କିନ୍ତୁ କଳିଯୁଗରେ ସେସବୁ କମି କମିକା ଯିବ। ଆମେ ଆଜି ଡିକ୍ଲେୟାର କଲେ ଆସନ୍ତାକାଲି ମଙ୍ଗଳ ଆଳତୀ କୀର୍ତ୍ତନ ରେଡ଼ି କରିବେ, ଇଏ କାଲି ସକାଳେ ମନେ ପଡ଼ୁନାହିଁ, ଏଭଳି ଆମର ଅବସ୍ଥା ଆସିଯାଇଛି। ତେଣୁ ଆମେ ହ୍ୱାଟ୍ସଆପ୍ରେ ଲେଖିକି ଦେଉଛୁ ହଉ ଆଜି ଆକର ଅଛି, ଏଭଳି ଅବସ୍ଥା ଆସିବ, ଆହୁରି କମିଯିବ, ଦିନକୁ ଦିନ କମି କମିକି ଯାଉ। ଅନୁଦିନ ପ୍ରତିଦିନ, ଆଜି ଯେତିକି ଆମର ଅଛି ଆୟୁଷ ବଳ ସ୍ମୃତି ଧର୍ମ ସତ୍ୟ ଶୌଚ ଦୟା କ୍ଷମା ଇତ୍ୟାଦି, ପ୍ରତିଦିନ କମି କମିକା ଯିବ, ପ୍ରତିଦିନ କମି କମିକା ଯିବ। ତେଣୁ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ ମଧ୍ୟ ବିଶେଷ ଭାବରେ ବେଦକୁ, ବେଦର ବେଦ ପ୍ରତି ଅଧିକାର ନାହିଁ, ଯେଉଁମାନଙ୍କର ସ୍ତ୍ରୀ ଲୋକମାନେ ଶୂଦ୍ରମାନେ ଦ୍ୱିଜବନ୍ଧୁ ବା ଉନ୍ନତ କୂଳରେ ଜନ୍ମ ହେଲେ ମଧ୍ୟ ତାଙ୍କର ସେ ଗୁଣ ନାହିଁ, ସେମାନଙ୍କ ପାଇଁ ମହାଭାରତ ରଚନା କଲେ, କିନ୍ତୁ ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ତାଙ୍କର ଗୁରୁଦେବ ନାରଦ ମୁନି ଆସି କହିଲେ, କାହିଁକି ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନା, କାହିଁକି ନା ତୁମେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ସେଇଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ ଇଏ ବ୍ୟାସଦେବ ରଚନା କଲେ ଭାଗବତମ, ଭାଗବତ ଶାସ୍ତ୍ର ଏଭଳି ଯଶ୍ୟାଙ୍ଗ, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିବେ ତାଙ୍କ କଥା ଛାଡ଼ନ୍ତୁ। ଯଶ୍ୟାଙ୍ଗ ଶ୍ରେମାଣାମ କୃଷ୍ଣେ ପରମ ପୁରୁଷେ, ଭଗବାନ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ, ଯେଉଁ ଭଗବାନଙ୍କୁ ସେ ଦେଖିଥିଲେ ଧ୍ୟାନ ଯୋଗରେ ଭଗବାନଙ୍କୁ ସେ ଦର୍ଶନ କରିଥିଲେ ସେ ହେଉଛନ୍ତି କୃଷ୍ଣ, ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ ହେବ, ଭକ୍ତି ଉତ୍ପତ୍ତି ପୁଂସ ଶୋକ ମୋହ ଭୟ ପାହା, ଶୋକ ଏବଂ ମୋହ ଏବଂ ଭୟ ତିନି, ଏ ହେଉଛି ଭବ ରୋଗ, ଶୋକ ମୋହ ଭୟ। ଅତୀତ ପାଇଁ ଆମର ଶୋକ ରହିଛି, ବର୍ତ୍ତମାନ ପାଇଁ ଆମର ମୋହ ରହିଛି। ଭଗବତ ଗୀତାରେ ଅର୍ଜୁନ ମୋହଗ୍ରସ୍ତ ହେଇକି ବହୁତ କଥା କହିଥିଲେ ପ୍ରଥମ ଅଧ୍ୟାୟରେ। ତେଣୁ ଭଗବାନ ଯେତେବେଳେ ତାଙ୍କୁ ଜ୍ଞାନ ଦେଲେ, ପଚାରିଲେ ତୁମର ମୋହ ଦୂର ହେଲା, କାହିଁକି କହିବାର ଉଦ୍ଦେଶ୍ୟ ଥିଲା ନା ଯୁଦ୍ଧ କାରଣ ପରିସ୍ଥିତି ଅଛି ସେଠି ଭଗବତ ଗୀତା କୁହାଯାଉଛି, ଭଗବତ ମନ୍ଦିରରେ କୁହାଯାଉ ନାହିଁ, କୁରୁକ୍ଷେତ୍ର ଯୁଦ୍ଧରେ 40 କୋଟି କେତେ 18 ଅକ୍ଷିଣୀ ସୈନ୍ୟ ରହିଛନ୍ତି, 18 ଅକ୍ଷିଣୀ ସୈନ୍ୟ ରହିଛନ୍ତି, ଏବଂ ହାତୀ ଘୋଡ଼ା ବାଘ, ହାତୀ ଘୋଡ଼ା ତାପରେ ଅଶ୍ୱ ଇତ୍ୟାଦି ସବୁ ରହିଛନ୍ତି, ହାତୀ ଅଶ୍ୱ ରଥ ଇତ୍ୟାଦି ସବୁ ରହିଛନ୍ତି। ତେଣୁ ସେମାନେ ଯେ ଚୁପଚାପ ଶୁଣୁଥିଲେ ତାହା ନୁହଁ, ହାତୀ ଘୋଡ଼ା ସେ କ'ଣ ଶୁଣିବେ ନା କ'ଣ, ସେମାନେ ତାଙ୍କ ମଝିରେ ଚିତ୍କାର କରୁଥିବେ, ଆଉ ସମସ୍ତଙ୍କର ଗୋଟେ ଭୟ ରହିଛି। ଅର୍ଜୁନଙ୍କର ବର୍ଣ୍ଣନା କରାଗଲା ଭାଗବତ ଗୀତା ଯେତେବେଳେ ଆରମ୍ଭ କରାଯାଉଛି, ଦୁର୍ଯ୍ୟୋଧନଙ୍କ ଭୟ ବର୍ଣ୍ଣନା କରାଯାଉଛି, କେତେ ଭୟଭୀତ ହୋଇଯାଇଛନ୍ତି, ଯଦିଓ ତାଙ୍କର 11 ଅକ୍ଷିଣୀ ସୈନ୍ୟ ଅଛନ୍ତି, ପାଣ୍ଡବମାନଙ୍କର ମାତ୍ର 7 ଅକ୍ଷିଣୀ ସୈନ୍ୟ, ତଥାପି ସେ ଭୟଭୀତ ହୋଇଯାଇଛନ୍ତି। ଦୃଷ୍ଟ ପାଣ୍ଡବାନେକଂ ବିଉଢଂ ଦୁର୍ଯ୍ୟୋଧନ ତଥା ଆଚାର୍ଯ୍ୟ ଉପସଙ୍ଗମ ଆଚାର ରାଜା ବଚନ ଅପ୍ରବୀତ, ଭୟ କରିକି ସବୁ ସବୁ କହିଲେ। ତେଣୁ ଯାହା ବି ହେଉ ଅର୍ଜୁନଙ୍କର ମୋହ ହୋଇଯାଇଥିଲା, ଭଗବାନ କହିବାର ଉଦ୍ଦେଶ୍ୟ ଥିଲା ତୁମେ ଠିକ୍ ଭାବରେ ଯଦି ନ ଶୁଣୁଛ ମୁଁ ଆଉ ଥରେ କହିବି, ଭଗବତ ଗୀତାର ଯଦି ଜଣେ ଜ୍ଞାନ ପ୍ରାପ୍ତ ହେବେ ତାଙ୍କର ମୋହ ଦୂର ହୋଇଯିବ। ତେଣୁ ଭଗବାନ ପଚାରିଲେ କଚିତ ଏତଂ ସୁତଂ ପାଥ ତ୍ୱୟା କିରଣ ଚେତସା କଚିତ ଅଜ୍ଞାନ ସମୂହ ପ୍ରଣଷ୍ଟ ସେ ଧନଞ୍ଜୟ ତୁମର ମୋହ ଦୂର ହେଲା ଯେଉଁଟା ଅଜ୍ଞାନରୁ ଆସିଛି ମୋହଟା ଅର୍ଜୁନ କହିଲେ ପ୍ରଭୁ ଆପଣ କୃପାରୁ ମୁଁ ଠିକ୍ ଭାବରେ ଶୁଣିଛି ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ ମାୟାଚିତ ଚିତ୍ତସ୍ମି କଥା ସନ୍ଦେହ କରି ସେ ପଚାରୁ ଦେବ ମୋର ମୋହ ଦୂର ହେଲା ମୁଁ ଠିକ୍ ଭାବରେ ଶୁଣିଛି ତେଣୁ ଇଏ ହେଉଛି ଭବ ରୋଗ ଶୋକ ମୋହ ଏବଂ ଭବିଷ୍ୟତ ପାଇଁ ଭୟ କ'ଣ ହେବ ଭବିଷ୍ୟତରେ କ'ଣ ହେବ ଆ ଭିତରେ ଗୋଟେ ବର୍ଷ ଚାଲିଗଲା ଲୋକମାନେ କେତେ ଭୟ ଥିବ କରୋନାର ଭୟ ବର୍ତ୍ତମାନ ଟିକେ ଭୟ କମିଯାଇଛି ମୁଁ ଯେତେବେଳେ ଯାଇ ପହଞ୍ଚିଲି ବରମ୍ପୁର ଯାଇଥିଲି ଏଠୁ ବରମ୍ପୁରରେ ଆମର ସବୁ ବାବୁ କଥା ଥିଲା ତା'ପରେ ଯେତେବେଳେ ଭୁବନେଶ୍ୱର ପହଞ୍ଚିଲି ଗୋଟେ ଅଟୋ କରିକି ଆମେ ଗଲୁ ଏ ପହଞ୍ଚିକି ଯେତେବେଳେ ଆମର ଜଗନ୍ନାଥ ଟାୱାର୍ସ ଯାଇ ପହଞ୍ଚୁ ସେତେବେଳେ ସେ ସିକ୍ୟୁରିଟି ବାଲା ଆସିକି ଦେଉଛି ଇଏ ସ୍ପ୍ରେ କରୁଛି ସେ ଯେଉଁ କ'ଣ ସେ ସାନିଟାଇଜେସନ୍ ତେଣୁ ସେ ଅଟୋକୁ କେତେ ଆଉ ସେ ସାନିଟାଇଜର୍ ଲଗେଇବୁ କୁଆଡ଼େ ଗଲାଣି କରୋନା ଏଇ ଯେଉଁ ଜଣାପଡ଼ୁଛି ଲୋକମାନଙ୍କର କରୋନା ଭୟ କମିଯାଇଛି ଆଉ ପୁଣି କ'ଣ ନୂଆ ନୂଆ ସବୁ ବାହାରୁଛି ସବୁ ତେଣୁ ଏ ଭୟ ସବୁବେଳେ ପାଇଁ ଭୟ ବହୁତ ଜଗତ କହିଲେ ଭୟ ଶୋକ ମୋହ ଭୟ ଏ ହେଉଛି ଭବ ରୋଗର ଲକ୍ଷଣ ଶୋକ ମୋହ କେବଳ ଯେଉଁମାନେ ଭାଗବତ ଶୁଣିବା ପାଇଁ ଆରମ୍ଭ କରିବେ ତାଙ୍କର ଏ ଭବ ରୋଗ ଦୂର ହେଇଯିବ ଶୋକ ମୋହ ଭୟ ପାହା ତେଣୁ ଏହିଭଳି ଭାବରେ ଭଗବାନ ଲୀଳା ଭାଗବତମରେ ବହୁତ କଥା 10 ବିଷୟ ରହିଛି କେମିତି ସୃଷ୍ଟି ହେଲା ସୃଷ୍ଟିର ବିସ୍ତାର ଦ୍ୱିତୀୟ ସ୍କନ୍ଧ 10 ମଧ୍ୟ ଶ୍ଳୋକ 1 କଥା କୁହାଯାଇଛି ଭାଗବତମରେ ଅତ୍ର ସ୍ୱର୍ଗ ବିସର୍ଗ ସହ ସ୍ଥାନ ପୋଷଣ ଉତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ ଏଇ 10 ବିଷୟ ଭାଗବତମ ରହିଛି କାରଣ ସବୁକିଛି ଜ୍ଞାନ ଏଥିରେ ରହିଛି ଭାଗବତମରେ ସବୁକିଛି ପ୍ରଶ୍ନର ଉତ୍ତର ଆମେ ପାଇପାରିବା ଭାଗବତମରୁ ତେଣୁ ଏ 10 ସ୍କନ୍ଧରେ ଭଗବାନଙ୍କ ଲୀଳା ଆଶ୍ରୟ ତତ୍ତ୍ୱ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ କୃଷ୍ଣ ଆଉ ଯେଉଁ 9 ତତ୍ତ୍ୱ ରହିଲା ଏଇ ଭଗବାନ ପାଖରେ ସେ ଆଶ୍ରିତ ହେଇଛନ୍ତି ନବାନା ଇହ ଲକ୍ଷଣ ଯେଉଁ 9 ରହିଛି ସୃଷ୍ଟି ବିସର୍ଗ ହେଇଛି ସ୍ଥାନ ପୋଷଣ ଇତ୍ୟାଦି ଏ ଭଗବାନଙ୍କ ଉପରେ ଆଶ୍ରିତ ହେଇଛନ୍ତି ତେଣୁ ଏଇ ଯେଉଁ 10 ସ୍କନ୍ଧରେ ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ 90 ଅଧ୍ୟାୟରେ ପାଖାପାଖି 40 ଅଧ୍ୟାୟରେ ବୃନ୍ଦାବନ ଲୀଳା ବର୍ଣ୍ଣନା କରାଗଲା ଭଗବାନଙ୍କର 11 ପର୍ଯ୍ୟନ୍ତ ଲୀଳା ଏବଂ ଆଉ 10 ପାଖାପାଖି 10 50-51 ପର୍ଯ୍ୟନ୍ତ ମଥୁରା ଲୀଳା ବର୍ଣ୍ଣନା କରାଗଲା ଏବଂ ତାପରେ ଦ୍ୱାରକା ଲୀଳା ଆରମ୍ଭ ହେବ 52 ଆରମ୍ଭ ହେଇଛି କଥା ଦ୍ୱାରକା ଲୀଳା ଭଗବାନଙ୍କ ବିବାହ ପ୍ରସଙ୍ଗ ରୁକ୍ମିଣୀଙ୍କୁ ବିବାହ କରିଛନ୍ତି ତେଣୁ ଆମେ ଏ କଥା କହିବାର ଏସବୁ ପଏଣ୍ଟ ଆସିଗଲା ତେଣୁ ରୁକ୍ମିଣୀଙ୍କୁ ଯେତେବେଳେ ବିବାହ କରିଛନ୍ତି ଆମର ଆପଣମାନେ ଯେଉଁମାନେ ଶ୍ରୋତା ଅଛନ୍ତି ସଣ୍ଡେର ଶ୍ରୋତା ଆମର ସଣ୍ଡେ ପ୍ରୋଗ୍ରାମ ଅଲଗା ଅଲଗା ହେଇଗଲା ବର୍ତ୍ତମାନ ଗୋଟେ ସାଇଣ୍ଟିଫିକ୍ ନନ୍ ସାଇଣ୍ଟିଫିକ୍ ଆମର ଦିସ୍ ଇଜ୍ ଅଲ୍ସୋ ସାଇଣ୍ଟିଫିକ୍ ପିଓର ସାଇଣ୍ଟିଫିକ୍ ଇଟ୍ ଇଜ୍ ନଟ୍ ଦଟ୍ ଇଟ୍ ଇଜ୍ ନଟ୍ ସାଇଣ୍ଟିଫିକ୍ ଏଇଟା ଜ୍ଞାନମ ତେୟମ ସ ବିଜ୍ଞାନମ ଇଦମ୍ ବ୍ୟାମ ସେ ସତ ଜ୍ଞାନମ ପରମ ଗୃହ୍ୟମ ଯଦ ବିଜ୍ଞାନ ସମ୍ମିଳିତ ବିଜ୍ଞାନ ସବୁ ରହିଛି କିନ୍ତୁ ବୈଜ୍ଞାନିକମାନେ ବୁଝିବେ ନାହିଁ ବୋଲି ତାଙ୍କୁ ବୈଜ୍ଞାନିକ ଭାଷାରେ ବୁଝାଯାଉଛି ସାଧାରଣ ଲୋକମାନେ ଯେଉଁମାନେ ଏଇଟାକୁ ଭକ୍ତମାନେ ଏଇଟା ବିଜ୍ଞାନ ଜ୍ଞାନ କ'ଣ ଜ୍ଞାନମ ପରମ ଗୃହ୍ୟମ ଇଏ ହେଉଛି ପରମ ଗୃହ ଜ୍ଞାନ ଏବଂ ଜ୍ଞାନ ପରମ ଯଦ ବିଜ୍ଞାନ ଏ ବିଜ୍ଞାନ ସହିତ ଜ୍ଞାନ ଓ ବିଜ୍ଞାନ ରହିଛି ଭାଗବତମରେ ଯେତେ ବଡ଼ ବୈଜ୍ଞାନିକ ହୁଅନ୍ତୁ ନା କାହିଁକି ସେ ବିଜ୍ଞାନ ବୁଝିପାରିବେ ନାହିଁ ତାଙ୍କୁ ବୁଝିବା ପାଇଁ ଆହୁରି 10 ବର୍ଷ ପରେ ଯେଉଁଟା ବୁଝିବେ ବର୍ତ୍ତମାନ ସେ ଜ୍ଞାନ ବିଜ୍ଞାନ ରହିଛି ତେଣୁ ଦିସ୍ ଇଜ୍ ଅଲ୍ସୋ ମୋଷ୍ଟ ସାଇଣ୍ଟିଫିକ୍ କିନ୍ତୁ ଆକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କର ଇଏ ନାହିଁ ସେ ଶକ୍ତି ନାହିଁ ତେଣୁ ତାକୁ ଡାଇଲ୍ୟୁଟ୍ କରି ବୁଝେଇଦେବ ତାକୁ ବୈଜ୍ଞାନିକ ଭାଷାରେ ବୁଝେଇ ଦିଆଯିବ ତେଣୁ ସେଇଟା ଆମର ଅଲଗା କ୍ଲାସ୍ ହେଉଛି ପ୍ରତି ଆଗରୁ ଏଇଠି ହେଉଥିଲା ଗୋଟେ ଜାଗାରେ ବର୍ତ୍ତମାନ ଆଜିଠୁ ଆଜି ସେପଟରେ ହିଟ୍ ହେଇଛି ଆମେ ଭାବୁଛେ ଅଲଗା ଅଲଗା ହେବ କ୍ଲାସ୍ ଏଇଭଳି ଭାବରେ ଯେଉଁମାନେ ଭକ୍ତମାନଙ୍କ ପାଇଁ ସେ ବୈଜ୍ଞାନିକ ଭାଷା ନଦେଲେ କିଛି ଅସୁବିଧା ନାହିଁ ସେମାନେ ବୁଝିବେ ଇଏ ବିଜ୍ଞାନ ଭାଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଙ୍ଗ ସେ ଯାହା ଏତେ ଏ ବିଜ୍ଞାନ ଇଏ ଇଏ ନୂଆ ମନଗଢ଼ା କଥା ନୁହଁ ଏସବୁ ଜିନିଷ ସବୁଠାରୁ ବଡ଼ ବୈଜ୍ଞାନିକ ମଧ୍ୟ ଏଇଟା ବୁଝିପାରିବ ନାହିଁ ତାକୁ ଯଦି ବୈଜ୍ଞାନିକ ଭାଷା ନ ବୁଝାଯିବ ତେଣୁ ତାଙ୍କର ଆମର ଗୁରୁଦେବଙ୍କ ବ୍ୟବସ୍ଥାରେ ତାଙ୍କୁ ସବୁ ବୈଜ୍ଞାନିକ ଭାଷାରେ ବୁଝେଇ ଦିଆଯାଉଛି ଆମର ଗୁରୁଦେବ ସେଇଟା ବୁଝାଉଥିଲେ ସାଇଣ୍ଟିଫିକାଲି ତେଣୁ ଯାହା ବି ହେଉ ବୈଜ୍ଞାନିକ ହୁଅନ୍ତୁ ନନ୍ ବୈଜ୍ଞାନିକ ହୁଅନ୍ତୁ କିନ୍ତୁ ଇଏ ବିଜ୍ଞାନ ଏ ପର୍ଯ୍ୟନ୍ତ ବିଜ୍ଞାନ ବାହାର କରିପାରିନାହାନ୍ତି କେମିତି ମୃତ୍ୟୁକୁ ଜୟ କରାଯିବ, କିନ୍ତୁ ଆମର ଏଇ ମୃତ୍ୟୁକୁ ଜୟର ଜ୍ଞାନ ଦିଆଯାଉଛି, ବିଜ୍ଞାନ ଦିଆଯାଉଛି ମୃତ୍ୟୁକୁ ଜୟ କରିବା ଆମେ, ଛୋଟିଆ କଥା ନୁହଁ। ତେଣୁ ଏ ଯେଉଁ ଭଗବାନଙ୍କ ଲୀଳା ଦ୍ୱାରକାରେ ଚାଲିବ, ଏଇଠୁ ଚାଲିଛି 52 ଅଧ୍ୟାୟରୁ କେତେ 90 ଅଧ୍ୟାୟ ପର୍ଯ୍ୟନ୍ତ, ପାଖାପାଖି 49ଟି ଅଧ୍ୟାୟ ଭଗବାନଙ୍କ ଲୀଳା ବର୍ଣ୍ଣନା କରେ, 100 ବର୍ଷ ପାଖାପାଖି ଲୀଳା ଭଗବାନଙ୍କର। ତେଣୁ ଆରମ୍ଭ ହେଉଛି ଭଗବାନ ବିବାହ ପ୍ରସଙ୍ଗରୁ, ରୁକ୍ମିଣୀଙ୍କୁ ବିବାହ କରି ପାଟରାଣୀ ହେଉଛନ୍ତି ରୁକ୍ମିଣୀ, ଆମେ 52 ଅଧ୍ୟାୟରେ ବର୍ଣ୍ଣନା କରୁଛେ, ସେ ହେଉଛନ୍ତି ସେଇ ସୀତାଦେବୀ, ଯେଉଁ ଭଗବାନ ରାମଚନ୍ଦ୍ର ବିବାହ କରିଥିଲେ ସୀତାଦେବୀ, ସେହି ଭଗବାନ କୃଷ୍ଣ ହୋଇକରି ଆସିଛନ୍ତି, ଏବଂ ସେହି ସୀତାଦେବୀ ବର୍ତ୍ତମାନ ରୁକ୍ମିଣୀ ରୂପରେ ଆସିକରି ତାଙ୍କୁ ଚିଠି ଲେଖିଥିଲେ। ଆଉ ପୂର୍ବରୁ ଆମେ ଶୁଣିଛେ 52 ଅଧ୍ୟାୟରେ 37ରୁ 43 ଏ 7ଟି ଶ୍ଳୋକରେ ରୁକ୍ମିଣୀ ଦେବୀ ଭଗବାନ ଗୋଟେ ସମ୍ବାଦ ଦେଇଥିଲେ, ସମ୍ବାଦ ପ୍ରେରଣ କରିଥିଲେ, ତା ଦେହରେ ଆଚାର୍ଯ୍ୟ ଟୀକା ଏ କଥା କହିଛନ୍ତି। ସେ ସୀତା ଲଜ୍ଜା କ'ଣ ଯୋଗୁଁ କୁହାଗଲା, ସୁତୁଆ ଗୁଣାନ୍ ଭୁବନ ସୁନ୍ଦର ତେ, ହଁ ମୁଁ ଏପରି ଭାବରେ ଆପଣ ଗୁଣ ଶ୍ରବଣ କରିକି ନିର୍ଲଜ୍ଜ ଭାବରେ ଆପଣଙ୍କ ପାଖରେ ମୋର ମନକୁ ଦେଇଦେଇଛି। ଏହି ଶ୍ଳୋକର ଭାଷାରେ ଜଣେ ଆଚାର୍ଯ୍ୟ କହୁଛନ୍ତି, ନିର୍ଲଜ୍ଜ ଭାବରେ କହିବାର ଉଦ୍ଦେଶ୍ୟ ହେଉଛି ସୀତାଦେବୀଙ୍କୁ ସେ ନିର୍ବାସନ କରିଥିଲେ, ଭଗବାନ ରାମଚନ୍ଦ୍ର ଆଦର୍ଶ ସ୍ଥାପନ କରିଥିଲେ, ଆଦର୍ଶ ରାଜା, ତେଣୁ ପ୍ରଜାମାନଙ୍କୁ ମନୋରଞ୍ଜନ କରିବା ପାଇଁ ତାଙ୍କର ଅତି ପ୍ରିୟା ପତ୍ନୀଙ୍କୁ ମଧ୍ୟ ସେ ତ୍ୟାଗ କରିଦେଲେ। ତେଣୁ ତଥାପି ନିର୍ଲଜ୍ଜ ଭାବରେ ସୀତାଦେବୀ ବର୍ତ୍ତମାନ ରୁକ୍ମିଣୀ ରୂପରେ ଆସିକରି ଭଗବାନ ପ୍ରଶ୍ନ ଦେଉଛନ୍ତି, ସମ୍ବାଦ ମୋତେ ଗ୍ରହଣ କରନ୍ତୁ। ଏସବୁ କଥା ଆମେ ଲୀଳା 52 ଅଧ୍ୟାୟରେ ଚାଲିଛି କଥା, 52, 53, 54 ଅଧ୍ୟାୟରେ ବିବାହ କଥା ଆରମ୍ଭ ହେବ, ଏବଂ ଭଗବାନ ବିବାହ ଲୀଳା 68 ଅଧ୍ୟାୟ ପର୍ଯ୍ୟନ୍ତ, 58 ଅଧ୍ୟାୟ 68 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ, 16,108 ରାଣୀ ଭଗବାନଙ୍କର। ତେଣୁ ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି ଭଗବାନ ଲୀଳା, ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା, କିନ୍ତୁ ଭୌତିକ କଥାକୁ ସଂକ୍ଷେପରେ ଯେତିକି ଆସଟା ପଶିବୁ, ଯେତେ ସଂକ୍ଷେପରେ କହିବା କଥା କହିବା, କିନ୍ତୁ ଆମେ ଓଲଟା ହେଉଛି, ଭଗବାନ କଥା ଶୁଣିବା ପାଇଁ ଆମର ସମୟ ନାହିଁ, ଯେତେ ଶୀଘ୍ର କମ୍ ଶୀଘ୍ର କରି ସାରିଦେବା, ଆଉ କିନ୍ତୁ ଭୌତିକ କଥା ଚାଲି ହେବନି, ଚାଲିଥିବ। ଭାଗବତ ଆରମ୍ଭରେ ଏ କଥା କୁହାଗଲା, ସ୍ୱତବ୍ୟାଧିନି ରାଜେନ୍ଦ୍ର ନୃଣାଂ ସନ୍ଧି ସହସ୍ର ଅପଶ୍ୟତ ଆତ୍ମତତ୍ଵ ଗୃହେଶୁ ଗୃହମେ ଦିନା, ହଜାର ହଜାର କଥା ଶୁଣୁଛନ୍ତି ଲୋକମାନେ ଆଜିର ସମୟରେ, ବର୍ତ୍ତମାନ ଆଜି ରବିବାର ଅଛି, କିଛି ଲୋକ ଭଗବାନ କଥା ଶୁଣୁଛନ୍ତି, କେତେ କ'ଣ ସବୁ ଶୁଣୁଥିବେ ବିଭିନ୍ନ ପ୍ରକାର, ଆଜି ଛୁଟି ଦିନ ରିଲାକ୍ସ କରୁଥିବେ, କିଭଳି ରିଲାକ୍ସ କରିବେ ନା ନ୍ୟୁଜ୍ ପେପର ଇତ୍ୟାଦି ଶୁଣିକିରି ବେଟି ଚାଲିଥିବ, ଭଗବାନ କଥା ନାହିଁ। କିନ୍ତୁ ସୁଖଦେବ ଗୋସ୍ୱାମୀ ଭକ୍ତ ଯିଏ, ସେ ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବେ, ଯେତେ ବିସ୍ତାର ବର୍ଣ୍ଣନା କଲେ ମଧ୍ୟ ଭକ୍ତ ସେ ସନ୍ତୁଷ୍ଟ ହେବ ନାହିଁ, ସେ ବିସ୍ତାରଣାତ୍ମକ ଯୋଗ ବିଭୂତି ଜନାର୍ଦ୍ଦ ଭୂୟ କଥା ଶୁଣନ୍ତୁ ନାସ୍ମି ଅମୃତମ, ମୁଁ ଆହୁରି ଶୁଣିବା ପାଇଁ ଚାହୁଁଛି, ଆହୁରି ଶୁଣିବା ପାଇଁ ଚାହୁଁଛି। ଭଗବତ ଗୀତା 10ମ ଅଧ୍ୟାୟରେ ଅର୍ଜୁନ ଭଗବାନ କହିଲେ, ଯଦିଓ ଭଗବାନ ତାଙ୍କର ବିଭୂତି ବିଷୟରେ 7ମ ଅଧ୍ୟାୟରେ କହିଲେ, 8ମ ଅଧ୍ୟାୟରେ କହିଲେ, 9ମ ଅଧ୍ୟାୟରେ କହିଲେ, ତଥାପି ଅର୍ଜୁନ ଚାହିଁଲେ ଆହୁରି ବିସ୍ତାର ଭାବରେ ଶୁଣିବା ପାଇଁ, କେସ ଭାବିଛି ଚିନ୍ତୁଛି ସବୁବେଳେ କେମିତି ମୁଁ ଆପଣଙ୍କୁ ଚିନ୍ତା କରିବି, ବିସ୍ତାରଣାପନ ଯୋଗ ବିଭୂତି ଜନାର୍ଦ୍ଦ ଭୂୟ କଥା ଶୁଣନ୍ତୁ, ମୁଁ ଆଉ ତୃପ୍ତି ପାଇପାରୁ ନାହିଁ ଆପଣଙ୍କ ବିଭୂତି ଶୁଣିକିରି, ବିସ୍ତାର ଭାବରେ ମୋତେ ବର୍ଣ୍ଣନା କରନ୍ତୁ। ସେହିଭଳି ଭାବରେ ସ୍ୱର୍ଣ୍ଣ କୃଷି ମଧ୍ୟ କହୁଛନ୍ତି, ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି ପ୍ରଭୁ, କ'ଣ ସେ କହୁଛନ୍ତି, ଏ ଯେଉଁ ଭାଗବତ ଶାସ୍ତ୍ର ରହିଛି ଏଇଟାକୁ ଆମେ ତୃପ୍ତି ପାଇପାରୁନାହୁଁ, କ'ଣ ସେ ଶ୍ଳୋକ ତୃପ୍ତି ପ୍ରଥମ ସନ୍ଦ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଆମେ ଆପଣ କହିଲେ ମଧ୍ୟ ଭଗବାନ କଥା କହିଲେ ମଧ୍ୟ ଆମେ ତୃପ୍ତି ପାଇପାରୁନାହୁଁ, ଭୟଂ ତୁ ନ ବିତୃପେ ଆମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତୁ ଆମ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଥେ ପଦେ, ଯେତେ ଶୁଣିଲେ ମଧ୍ୟ ଆମେ ତୃପ୍ତି ପାଇପାରୁନାହୁଁ, ଆହୁରି ଶୁଣିବା ପାଇଁ ଇଚ୍ଛା ହେଉଛି, ଆହୁରି ଶୁଣିବା ପାଇଁ ଇଚ୍ଛା ହେଉଛି, ଇଏ ହେଉଛି ଭକ୍ତର ଭାବ, ଯେତେ ଶୁଣିଲେ ମଧ୍ୟ ସେ ସନ୍ତୁଷ୍ଟ ହେବେ ନାହିଁ। ଆମର ଜଣେ ଭଗବାନଙ୍କର ଅବତାର, ସାଧାରଣ ବ୍ୟକ୍ତିମାନଙ୍କ କଥା ଛାଡ଼ନ୍ତୁ, ଭଗବାନଙ୍କ ଅବତାର ପୃଥୁ ମହାରାଜ ଚତୁର୍ଥ ସ୍କନ୍ଧରେ ତାଙ୍କ କଥା ଆସିଛି, ଭଗବାନ ଯେତେବେଳେ ଆସି ତାଙ୍କର ଯଜ୍ଞରେ ପହଞ୍ଚି ଯାଇଛନ୍ତି, ସେଠି ଭଗବାନ କହୁଛନ୍ତି କ'ଣ ତୁମେ ବର ପ୍ରାପ୍ତ ହେବା ଚାହୁଁଛ, ଭଗବାନ କହୁଛନ୍ତି ବର ନିଅ ବୋଲି, ତେଣୁ ଏ ପୃଥୁ ମହାରାଜ ଏବଂ ସେ ଭଗବାନ ସତ୍ୟାବେଶ ଅବତାର, ସେ କହୁଛନ୍ତି ପ୍ରଭୁ ଆମକୁ ଅୟୁତ କାମ ଦିଅନ୍ତୁ। ନ କାମେନାଥ ତଥାପି ଅହଂ କ୍ୱଚିତ୍ ନ ଯତ୍ର ଯୁଷ୍ମା ଚରଣାମୁଜା ସବ। ଆପଣ ମୁଁ ଆଉ କିଛି ପରେ ଚାହୁଁନାହିଁ, ମୁଁ ଚାହୁଁଛି କ'ଣ ନା ଆପଣଙ୍କର କଥା ବିଗତ କାରଣ ମୁଁ ତ ଏହିସବୁ ମେମ୍ବର, ମୋତେ ଏହି ବର ଦିଅନ୍ତୁ ପ୍ରଭୁ, ଆପଣଙ୍କର କଥା ଶୁଣିବା ପାଇଁକିରି ମୋତେ 1000 କାନ ଦିଅନ୍ତୁ। ଏଭଳି ବର ମାନ ଚତୁର୍ଦ୍ଦଶ ସ୍କନ୍ଧ 20 ଅଧ୍ୟାୟ ଶ୍ଳୋକ 24 ଏଇଟା କହୁଛନ୍ତି। ନ କାମ ଏନା ପ୍ରଭୁ, ମୋର ଆଉ କିଛି କାମନା ନାହିଁ, ତଥାପି ହଁ କହୁଛି ମୋର କିଛି କାମନା ନାହିଁ ପ୍ରଭୁ। ନ ଯତ୍ର ଯୁଷ୍ମା ଚରଣାମୁଜା ସବୁ, ଯେଉଁଠି ଆପଣଙ୍କର ପାଦ ପଦ୍ମ ମଧୁ ନାହିଁ, ମୋର ସେସବୁ କାମନା ନାହିଁ କିଛି ସେସବୁ। ତେଣୁ ମୋତେ ଏହି ବର ମହତ୍ତମାନ୍ତ ହୃଦୟ ମୁଖଚ୍ୟୁତ, ମହତ୍ତମ ବ୍ୟକ୍ତିଙ୍କର ହୃଦୟରୁ ହୃଦୟରୁ ଯେଉଁ ଆସୁଛି ଭଗବାନ କଥା ତାଙ୍କ ମୁଖ ଦେଇକି ଆସୁଛି। ବିଧ୍ୱସ କର୍ଣ୍ଣା ୟୁତ ଏସେ ମୋ ବର, ଏଇଭଳି ଭାବରେ ମୋତେ ବର ପ୍ରଦାନ କରନ୍ତୁ। ବିଧ୍ୱସ କର୍ଣ୍ଣ ଆୟୁତ କର୍ଣ୍ଣ 10,000 କର୍ଣ୍ଣ ମାଗିଛନ୍ତି ସେ, ଏଇଭଳି ଭାବରେ ତାଙ୍କୁ କର୍ଣ୍ଣ ମଧ୍ୟ ମିଳିଥିଲା। ସେଇ 2 କର୍ଣ୍ଣ 10,000 କର୍ଣ୍ଣ ସେ ପାଇଲେ ନାହିଁ, 2 କର୍ଣ୍ଣରେ 10,000 କର୍ଣ୍ଣର ପାଇବାର ଶକ୍ତି ପାଇଗଲେ, 10,000 କର୍ଣ୍ଣର ଶକ୍ତି ପାଇଗଲେ। ଏବଂ ସେଇଟା କେବଳ ଭଗବତ କଥା ଶୁଣିବା ପାଇଁ, ଅନ୍ୟ ବହୁତ କଥା ପାଇଁ ସେଇ ଗୋଟିଏ ଗୋଟିଏ କାନ ଏଭଳି କହିଛି। ତେଣୁ ସୁଖଦେବ ଗୋସ୍ୱାମୀ ଆଦର୍ଶ ବକ୍ତା, ଭଗବାନ କଥା ଭଗବାନ କଥା କହିକିରି ସେ ଭଗବାନ ପ୍ରାପ୍ତ ହୋଇଗଲେ, ଏବଂ ପରିକ୍ଷିତ ମହାରାଜ ଆଦର୍ଶ ଶ୍ରୋତା, ଭଗବାନ କଥା ଶୁଣିକି ସେ ଭଗବାନ ପ୍ରାପ୍ତ ହୋଇଗଲେ। ଭକ୍ତିର ଯେଉଁ 9 ଅଙ୍ଗ ଅଛି, ଗୋଟିଏ ଗୋଟିଏ ଅଙ୍ଗ ଯାହାଜନ କରିକି ଜଣେ ଜଣେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି। ତେଣୁ ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି, ଭଗବାନ ଲୀଳା ବିବାହ ଲୀଳା ଚାଲିଛି, ବିବାହ ଚାଲିଛି କଥା, ଏବଂ ପରିକ୍ଷିତ ମହାରାଜ ମଧ୍ୟ ବିସ୍ତାର ଭାବରେ ଶ୍ରବଣ କରୁଛନ୍ତି। ସେ ଶ୍ରବଣ କରୁନାହାନ୍ତି, ପ୍ରକୃତରେ ସେ ପାନ କରୁଛନ୍ତି, ଭଗବାନ ଲୀଳାକୁ ପାନ କରୁଛନ୍ତି। ସେ କହିଲେ ନା ଯେଉଁ ଶୁକଟି କହିଲେ, ନୈଶାତ ଦୁଃସହା କ୍ଷୁନ୍ମା ତ୍ୟକ୍ତ ତମ ବି ବାଦତେ ପିବନ୍ତମ ତୋ ମୁଖାମୁଜମ ଚିଉତମ ହରି କଥା ଅମୃତମ। ପ୍ରଭୁ ମୋତେ, ମୁଁ କୌଣସି ଖାଦ୍ୟ ଗ୍ରହଣ ନକଲେ ମଧ୍ୟ, କୌଣସି ପାନୀୟ ଗ୍ରହଣ ନକଲେ ମଧ୍ୟ ମୋତେ କୌଣସି କଷ୍ଟ ହେଉନାହିଁ, କାହିଁକି ନା ଆପଣଙ୍କର ମୁଖ ପଦ୍ମରୁ ମୁଁ ଭଗବାନ କଥା ରୂପକ ଅମୃତ ପାନ କରୁଛି। ସେ କହିଲେ ନାହିଁ ମୁଁ ଶୁଣୁଛି ବୋଲି, ସେ କହିଲେ ମୁଁ ପାନ କରୁଛି। ପିବନ୍ତମ ତୋ ମୁଖାମୁଜମ ଚିଉତମ ହରି କଥା ଅମୃତମ। ତେଣୁ ଏଇଭଳି ଭାବରେ ଆମକୁ କଥା ଅମୃତ ମିଳିବା ପାଇଁ ସୁଯୋଗ ମିଳିଲା ଏଠି, ଭଗବାନ କଥା ଅମୃତ। ସନ୍ଡେ ପ୍ରୋଗ୍ରାମରେ ସମସ୍ତେ ସାଇଣ୍ଟିଫିକ୍ ଟର୍ମରେ ବୁଝିବେ ନାହିଁ, ସେଥିପାଇଁ ଅମାଇ ପ୍ରଭୁ ମଧ୍ୟ ଚିନ୍ତା କରିକିରି ଏଇଟା ଅଲଗା ଅଲଗା କରିଛନ୍ତି। ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ବୈଜ୍ଞାନିକ ନୁହଁ ତାଙ୍କ ପାଇଁ କ'ଣ ବୈଜ୍ଞାନିକ ଭାଷା ଦରକାର, ନ୍ୟୁଟନ ପ୍ରୋଟନ ଇଲେକ୍ଟ୍ରନ ଇତ୍ୟାଦି। ତେଣୁ ଆମର ଗୁରୁଦେବ ସାଇଣ୍ଟିଫିକ୍ ଟର୍ମ କହିଲେ ସ୍ପିରିଟନ, ଏସବୁ ଦରକାର ନାହିଁ। ବୈଜ୍ଞାନିକମାନେ ସେମାନେ ବୈଜ୍ଞାନିକମାନେ କିଏ ଯେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସାଧାରଣ ବ୍ୟକ୍ତିମାନେ ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରନ୍ତି ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ପ୍ରକୃତରେ ବହୁତ ଭାଗ୍ୟବାନ ବ୍ୟକ୍ତି ସେମାନେ। ପୂର୍ବରୁ ସେମାନେ ସ୍ୱର୍ଗର ଦେବତା ଥିଲେ, ଭଗବାନ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ଭଗବାନ ପ୍ରାର୍ଥନା କରିଥିଲେ ପ୍ରଭୁ ଆମକୁ ଗୋଟେ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରଦାନ କରନ୍ତୁ, କାହିଁକି ନା ଆପଣଙ୍କର ଅହୋ ଅମିଷା କିମ କାଳି ଶୋଭନମ ପ୍ରସନ୍ନ କେଶାଂ ସୁଦତୁ ସ୍ୱୟଂ ହରି ଜୟ ଜନ୍ମ ଲବ୍ଧ ମୃଷୁ ଭାରତରେ ମୁକୁନ୍ଦ ସେବ ପାଇ ତାଙ୍କୁ ସୃହାହୀନ। ଏଇଟା ସୃହା କରିଥିଲେ ସେମାନେ, ଇଚ୍ଛା କରିଥିଲେ ପଞ୍ଚମ ସ୍କନ୍ଧ କେଉଁଠି ରହିଛି ଏଇଟା ପଞ୍ଚମ ସ୍କନ୍ଧ କେଉଁଠି 19 ଅଧ୍ୟାୟ ଶ୍ଳୋକ 20 ଏଇଟା କୁହାଯାଇଛି। ପ୍ରାର୍ଥନା କରିଛନ୍ତି ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ ଦିଅନ୍ତୁ, କାହିଁକି ନା ଭଗବାନ ମୁକୁନ୍ଦଙ୍କ ସେବା କରିବା ପାଇଁ ଆମେ ସୁଯୋଗ ପ୍ରାପ୍ତ ହେବା। ଭାରତବର୍ଷରେ ଅନେକ ଲୀଳା ରହିଛି ଭଗବାନଙ୍କର, ଭଗବାନ ରାମଚନ୍ଦ୍ର, ଭଗବାନ କୃଷ୍ଣ, ଭଗବାନ ଇଏ ହେଉଛି ଆମେ ରହିଛେ ଏଇଠି, ଇଏ ହେଉଛି କଳ୍କି ଭଗବାନଙ୍କର ଧାମ। 4,27,000 ବର୍ଷ ପରେ ଭଗବାନ ଆସିବେ କଳ୍କି, ଏଇଠି ବାହାରିବେ ସମ୍ବଲ ଗ୍ରାମ ମୁଖ୍ୟସ ବିଷ୍ଣୁଯଶ, ବିଷ୍ଣୁଯଶଙ୍କ ପୁତ୍ର ଏଇ ପ୍ରଭୁପାଦ ମହାରାଜ କହନ୍ତି ସମ୍ବଲପୁର, ଏଇଠି ବାହାରିବେ ଭଗବାନ କଳ୍କିଦେବ। ଭାରତବର୍ଷରେ ବିଭିନ୍ନ ଏଇଠି ଭଗବାନ ରାମଚନ୍ଦ୍ରଙ୍କ ପାଦ ପଦ୍ମ ରହିଛି, ଏଇଠି ଭଗବାନ ଯେତେବେଳେ ସୀତାଙ୍କ ଅନ୍ୱେଷଣ କରୁଥିଲେ ତାଙ୍କ ପାଦ ପଦ୍ମ ଏଇଠି ରହିଛି, ଆମର ବୁର୍ଲାରେ ରହିଛି ଭଗବାନ ପାଦ ପଦ୍ମ। ଚାରିଆଡ଼େ ଭଗବାନ ଲୀଳା ସବୁ ରହିଛି, ମହାନଦୀଟି ରହିଛି, ମହାନଦୀର ଜଳପାନ କରି ଜଣେ ଭଗବାନ ଭକ୍ତ ହେଇଯିବେ, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମହାନଦୀର ମହାତ୍ମା ରହିଛି, ଏ ଧାମ ହେଇଛି, ଏଭଳି ଭାବରେ ବହୁତ ମହାନ ସ୍ଥାନ ଇଏ ଆମେ ବସିଛେ, ସାଧାରଣ ସ୍ଥାନ ନୁହେଁ ଇଏ, ଗୁରୁଦେବ ସ୍ଥାନକୁ ଚଏସ୍ କରିଛନ୍ତି, ଏପଟେ ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଗିରିଗୋବର୍ଦ୍ଧନ ରହିଛନ୍ତି, ଯୁଆଡ଼େ ଦେଖିଲେ ଭଗବାନ ଲୀଳାସ୍ପୃତ ହେବ। ତେଣୁ ଏଇଭଳି ଭାବରେ ଯେଉଁ କଥା ଚାଲିଛି ଭଗବାନଙ୍କର ବିବାହ ପ୍ରସଙ୍ଗ, ରୁକ୍ମିଣୀ ଦେବୀଙ୍କ ପ୍ରସଙ୍ଗ, ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଭଗବାନ ଯାଇକି ରୁକ୍ମିଣୀଙ୍କୁ ହରଣ କଲେ। ସବୁ ପୃଥିବୀର ଯେତେ ରାଜା ଥିଲେ, ଯେଉଁମାନେ ଭଗବାନ ବିରୋଧୀ, ତାଙ୍କ ଭିତରୁ ମୁଖ୍ୟ ଥିଲେ ଜରାସନ୍ଧ, ଶିଶୁପାଳ ଏବଂ ଦନ୍ତବକ୍ର, ଏମାନେ ସବୁ ତ ସାଧାରଣ ବ୍ୟକ୍ତି ନୁହନ୍ତି, ଏମାନେ ଭଗବାନ ପାର୍ଷଦ, ଶିଶୁପାଳ ଏବଂ ଦନ୍ତବକ୍ର ଏମାନେ ହେଉଛନ୍ତି ଜୟ ବିଜୟ ଭଗବାନ ବୈକୁଣ୍ଠ ଲୋକରେ ସେମାନେ ଥିଲେ ଦ୍ୱାରପାଳ। କିନ୍ତୁ ଇଏ ଗୋଟେ ଭଗବାନଙ୍କ ଇଚ୍ଛା ହେଲା ଯୁଦ୍ଧ କରିବା ପାଇଁ, ଯୁଦ୍ଧ ମନୋବୃତ୍ତି ଆସିଲା, ସେଇଥିପାଇଁ ଚାରି କୁମାର ଯାଇଥିଲେ, ସନକ ସନାତନ ସନାତନ ସନନ୍ତ କୁମାର, ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର, ଯିଏକି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ସେ ତାକୁ ଅଭିଶାପ ଦେଇଥିଲେ, ତୁମେ ଯାଅ ଏଇ ଭୌତିକ ଜଗତକୁ ଯାଅ, ଯେଉଁଠି ଦ୍ୱନ୍ଦ୍ୱମୟ ରହିଛି, ଦ୍ୱନ୍ଦ୍ୱମୟ ଜଗତ। ତେଣୁ ସେଇଠିକି ସେ ଆସିଛନ୍ତି ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ। ସେଇ ଶିଶୁପାଳ ବର୍ତ୍ତମାନ ରୁକ୍ମିଣୀଙ୍କର ଭାଇ, ତାଙ୍କ ବିଷୟରେ ଆମେ ବର୍ଣ୍ଣନା କଲେ, ଭୀଷ୍ମଙ୍କର କନ୍ୟା, ସେମାନେ ପାଞ୍ଚ ପୁତ୍ର ଗୋଟିଏ କନ୍ୟା, ପାଞ୍ଚ ପୁତ୍ରରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ରୁକ୍ମିଣୀ, ଅନ୍ୟମାନେ ରୁକ୍ମିଣୀ ଚାହୁଁଥିଲେ ଭଗବାନ କୃଷ୍ଣଙ୍କୁ ବିବାହ କରିବା, କାହିଁକିନା ଭଗବାନ କଥା ଶୁଣିକିରି, ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ ସେମାନେ ଭଗବାନ ଭକ୍ତ ହେଇଯିବେ। ଏଇଭଳି ଭାବରେ ବହୁତ ଉଦାହରଣ ରହିଛି। ରୁକ୍ମିଣୀ ସେଇଭଳି ଭାବରେ ବିଦର୍ଭ ନଗରରେ, ସେଠି ଯେଉଁ ମହାତ୍ମାମାନେ ଯାଆନ୍ତି, ଭଗବାନ କୃଷ୍ଣଙ୍କର ନାମ ରୂପ ଗୁଣ ଲୀଳା ସବୁ ବର୍ଣ୍ଣନା କରନ୍ତି, ଏସବୁ ଶୁଣିକିରି ରୁକ୍ମିଣୀ ଦେବୀ ଭଗବାନ ଭକ୍ତ ହେଇଯାଇଛନ୍ତି। ତେଣୁ ସେ ଚାହିଁଥିଲେ ଭଗବାନ ବିବାହ କରିବା ପାଇଁ, କିନ୍ତୁ ରୁକ୍ମିଣୀ ଶୁଣିଲେ ନାହିଁ ସେ କଥା, ଭଗବାନ କଥା କାନରେ ପଶିଲା ନାହିଁ ତାଙ୍କର, ତେଣୁ ସେ ଭଗବାନ ବିରୋଧୀ ହେଲେ। ତେଣୁ ସିଏ କହୁଛନ୍ତି, ମୋର ଭଉଣୀ ଇଏ ରାଜକନ୍ୟା, ସେ ଗୋଟେ ବିବାହ କରିବେ କୋଡ଼ ଟଙ୍କାକୁ, ତାର କିଛି ନାହିଁ, ରାଜ୍ୟ ନାହିଁ, କିଛି ନାହିଁ, ତାର ପିତା କିଏ ମଧ୍ୟ ସନ୍ଦେହ, କେତେବେଳେ କହୁଛି ନନ୍ଦର ପୁତ୍ର, କେତେବେଳେ କହୁଛି ବସୁଦେବଙ୍କ ପୁତ୍ର, ତାକୁ ବିବାହ କରିବ, ତାହାର ରାଜ୍ୟ ନାହିଁ, ଯଦିଓ ସେ କଂସକୁ ହତ୍ୟା କରିଛନ୍ତି, କଂସକୁ ହତ୍ୟା କରିଛନ୍ତି, କିନ୍ତୁ ସିଏ ନିଜେ ରାଜା ହେଲେ ନାହିଁ, ଉଗ୍ରସେନକୁ ରାଜା କରେଇଲେ, କାରଣ ଆର ବହୁତ ଘଟଣା, ଯଦୁ ମହାରାଜ, ଯଦୁ ରହିଛନ୍ତି, ତାଙ୍କ ଯଦୁ ବଂଶରେ ଭଗବାନ ଆସୁଛନ୍ତି, ତାଙ୍କର ପିତା ହେଉଛନ୍ତି ଜଗତ ମହାରାଜଙ୍କ ଅଭିଶାପ ଥିଲା, ଏସବୁ ବହୁତ ବଡ଼ ପ୍ରସଙ୍ଗ ରହିଛି। ତେଣୁ ସେ ଚାହୁଁଥିଲେ ମୋର ଭଉଣୀ ଗୋଟେ ସାଧାରଣ ବ୍ୟକ୍ତି ବିବାହ କରିବ, ମୋର ଭଉଣୀ ଗୋଟେ ରାଜାଙ୍କର ରାଜକନ୍ୟା, ସେ ରାଜାକୁ ବିବାହ କରିବ, ଶିଶୁପାଳ ଚେଦି ଦାସ ଚେଦି ରାଜ୍ୟର ରାଜା ସିଏ, ତେଣୁ ସେ ରାଜାଙ୍କୁ ବିବାହ କରିବ। ଏବଂ ଜରାସନ୍ଧ ମଧ୍ୟ ଭଗବାନ ବିରୁଦ୍ଧରେ ସତରଥର ଆକ୍ରମଣ କରିଛନ୍ତି, ସତରଥର ଯାକ ସେ ପରାସ୍ତ ହେଇଛନ୍ତି, ଅଠର ଥରରେ ଗୋଟେ ଏଭଳି ବ୍ୟବସ୍ଥା ହେଲା ଭଗବାନଙ୍କ ଦ୍ୱାରା, ଯାହା ବି ହଉ ଭଗବାନ ପଳାୟନ କଲେ, ଯୁଦ୍ଧରୁ ପଳାୟନ କଲେ, ତେଣୁ ଜରାସନ୍ଧ ଭଗବତର ବଢ଼ିଗଲା, ତାର ସାହସ ବଢ଼ିଗଲା, ସେ କହୁଛି କୃଷ୍ଣଟା ବହୁତ ଡରୁଆଟା ଯୁଦ୍ଧରେ ପଳେଇ ଯାଉଛି। ତେଣୁ ସିଏ କହିଲେ, ରୁକ୍ମିଣୀ କହିଲେ, ସବୁଠାରୁ ପୃଥିବୀରେ ସବୁଠୁ ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି କିଏ ନା, ଶିଶୁପାଳ, ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ଇଏ ଶିଶୁପାଳ। ତେଣୁ ରୁକ୍ମିଣୀ ଚାହୁଁଥିଲେ ତାଙ୍କର ଭଉଣୀକୁ ଶିଶୁପାଳଙ୍କୁ ବିବାହ ଦେବା ପାଇଁ, ଯଦିଓ ଭୀଷ୍ମଙ୍କୁ ଚାହୁଁନଥିଲେ, ଭୀଷ୍ମଙ୍କୁ ଚାହୁଁଥିଲେ ତାଙ୍କର କନ୍ୟା ଯେଉଁ ଚାହୁଁଥିଲେ କୃଷ୍ଣଙ୍କୁ ବିବାହ, ସିଏ ବି ଜଣେ ଭକ୍ତ ଥିଲେ, ଆମେ ପୂର୍ବରୁ ବର୍ଣ୍ଣନା କରିଲେ ଶିବଜୀଙ୍କର ଅବତାର ସିଏ ଭୀଷ୍ମଙ୍କ, ବଲ୍ଲଭାଚାର୍ଯ୍ୟ ତାଙ୍କ ଟୀକାରେ କହିଛନ୍ତି ସେ କଥା। ତେଣୁ ଯାହା ହଉ, ଏଇଭଳି ଭାବେ ପୁତ୍ର ସ୍ନେହରେ ସେ ବାଧ୍ୟ ହେଲେ ଶିଶୁପାଳଙ୍କୁ ବିବାହ, ଏବଂ ବିବାହ କର୍ମ ସବୁ ଯାହା ହେଇଯାଇଥିଲା, ଆରମ୍ଭ ହେଇଯାଇଥିଲା, ବିଭିନ୍ନ ବିଭିନ୍ନ କର୍ମ ସବୁ ରହିଛି ନା ବିବାହର, ବିଭିନ୍ନ କର୍ମ ସବୁ ହେଇଯାଇଥିଲା। ତେଣୁ ଯେଉଁଦିନ ବିବାହ ହେବ ସେଦିନ ରୁକ୍ମିଣୀ କ'ଣ କଲେ ନା, ତାଙ୍କର ଯେଉଁ କୁଣ୍ଡିନ ନଗରରେ ତାଙ୍କର ରାଜଧାନୀ କ୍ୟାପିଟାଲ, ଯେମିତି ଆମର ଓଡ଼ିଶାର କ୍ୟାପିଟାଲ ଭୁବନେଶ୍ୱର, ସେଇଭଳି ଭାବରେ ବିଦର୍ଭ ନଗରର କ୍ୟାପିଟାଲ ହେଉଛି କୁଣ୍ଡିନପୁର, ଯେଉଁଟା ବର୍ତ୍ତମାନ ନାଗପୁର, ନାଗପୁର ହେଉଛି କୁଣ୍ଡିନପୁର ବା ବିଦର୍ଭ ନଗର ଥିଲା ସେଇଟା। ତେଣୁ ସେଇଠିକି ଯାଇଥିଲେ ରୁକ୍ମିଣୀ, ବହୁତ ମହା ପ୍ରୋସେସନ୍ରେ ଯାଇଥିଲେ, ଯାଇଥିଲେ ସେଠି ଦୁର୍ଗାଦେବୀଙ୍କର ଆରାଧନା କରି ଶିବଜୀଙ୍କର ଆରାଧନା କରିଛନ୍ତି ଏବଂ ଏଇଟା ଆମେ ପୂର୍ବରୁ ବର୍ଣ୍ଣନା କରିଯାଇଛି ବିସ୍ତାର ଲୀଳା ସବୁ ରହିଛି ଜଣେ ଆଚାର୍ଯ୍ୟ କହୁଛନ୍ତି ପ୍ରକୃତରେ ସେଇଠି କୃଷ୍ଣ ଏବଂ ରୁକ୍ମିଣୀଙ୍କର ବିବାହ ଶିବଜୀ କରାଇଦେଲେ ଅଲକ୍ଷ୍ୟରେ ସମସ୍ତଙ୍କ ଅଲକ୍ଷ୍ୟରେ ଭଗବାନ ବିବାହ ସେଥିରେ ବଧୁ ଶବ୍ଦ ବ୍ୟବହାର କରାଯାଇଛି ବଧୁ ମାନେ ତାଙ୍କର ପତ୍ନୀ ସିଏ କିନ୍ତୁ ଏଇଟା ସର୍ବସମକ୍ଷରେ ହେଇନାହିଁ ଯାହା ବି ହଉ ଏଇଭଳି ଭାବରେ ରୁକ୍ମିଣୀ ଦେବୀ ଯେତେବେଳେ ଦୁର୍ଗା ଦେବୀଙ୍କୁ ପୂଜା କରିକି ବାହାରୁଛନ୍ତି ସେ ମନ୍ଦିରରୁ ସବୁ ରାଜାମାନେ ତାଙ୍କର ଅସ୍ତ୍ରଶସ୍ତ୍ର ସହିତ ସବୁ ସଦା ହେଇକି ରହିଛନ୍ତି କାରଣ ସମସ୍ତେ ଜାଣିଛନ୍ତି କୃଷ୍ଣ ଆସି ତାଙ୍କୁ ହରଣ କରିବେ ଚାରିଆଡ଼େ ସେ କଥା ପ୍ରବେଶ କରିଯାଇଛି ସମସ୍ତେ ସେମିତି ପ୍ରସ୍ତୁତ ହେଇକି ରହିଛନ୍ତି କିନ୍ତୁ ଯେତେବେଳେ ରୁକ୍ମିଣୀ ଦେବୀ ବାହାରିଲେ ମନ୍ଦିରରୁ ମନ୍ଦିର ରୁକ୍ମିଣୀ ଦେବୀ ସବୁ ଆଗରୁ ସବୁ ବ୍ରାହ୍ମଣଙ୍କୁ ପଠାଇଥିଲେ ସବୁ କଥା ସବୁ ଜାଣିଗଲେଣି ରୁକ୍ମିଣୀ ଦେବୀ କୃଷ୍ଣ ଆସିଛନ୍ତି ବୋଲି ଜାଣିଛନ୍ତି ପୂଜା କରିକି ଯେତେବେଳେ ଆସୁଛନ୍ତି ଦେଖିବା ପାଇଁ କୃଷ୍ଣ କେଉଁଠି ରହିଲେ ଏ ପାଖରେ ସବୁ ରାଜାମାନେ ସବୁ ରହିଛନ୍ତି ଘେରିକିରି କୃଷ୍ଣ ଯେମିତି ଆସିବେନି କୃଷ୍ଣ ଦୂରରେ ରହିଛନ୍ତି ତେଣୁ ରୁକ୍ମିଣୀ ଦେବୀ କ'ଣ କଲେ ନା ତାଙ୍କର ଯେଉଁ କେଶ ରହିଥିଲା ମୁଖରେ ଟିକେ ପଡ଼ିଯାଇଥିଲା ତେଣୁ କେଶକୁ ଟିକେ ହଟେଇବା ପାଇଁ ଓଢ଼ଣା ଥିଲା ଓଢ଼ଣା ଘଟେଇ କେଶ ହଟେଇଲା ବେଳକୁ ତାଙ୍କ ମୁଖ ଦେଖିଦେଲେ ରୁକ୍ମିଣୀଙ୍କର ଏଭଳି ରୂପ ରହିଛି ରୁକ୍ମିଣୀଙ୍କ ରୂପକୁ ଦେଖିବା ପାଇଁ ଶକ୍ତି କାହାର ଅଛି ରୁକ୍ମିଣୀ ହେଉଛନ୍ତି ଭଗବାନଙ୍କ ଶକ୍ତି ଅପ୍ରାକୃତ ବସ୍ତୁ କୁହାଯାଇଛି ଅପ୍ରାକୃତ ବସ୍ତୁ ନୁହେଁ ପ୍ରାକୃତ ଗୋଚର ରାବଣ ଯେଉଁ ସୀତାଙ୍କୁ ହରଣ କଲେ ପ୍ରକୃତ ସୀତାଙ୍କୁ ହରଣ କରିନାହାନ୍ତି ଛାୟା ସୀତାଙ୍କୁ ହରଣ କରିଛନ୍ତି ସେଇଭଳି ଭାବରେ ଏ ଯେଉଁ ରୁକ୍ମିଣୀଙ୍କର ରୂପ ଯେଉଁ ଦେଖିଲେ ମାୟା ରୂପକୁ ଦେଖିଲେ ମାୟା ରୂପକୁ ଦେଖି ସବୁ ଅସ୍ତ୍ରଶସ୍ତ୍ର ସହିତ ସବୁ ତଳେ ପଡ଼ିଗଲେ କିଏ ଅସ୍ତ୍ରରେ ଥିଲେ କିଏ ଗଜରେ ଥିଲେ ବା ହାତରେ ଥିଲେ କିଏ ରଥରେ ଥିଲେ ସବୁ ତଳେ ପଡ଼ିଗଲେ ତଳେ ପଡ଼ିକିରି ଆଉ ମୂର୍ଛା ହେଇଗଲେ ରୁକ୍ମିଣୀ ଗଲେ କୃଷ୍ଣଙ୍କ ହାତ ଧରିକି ରଥ ଉପରେ ଚଢ଼ିଗଲେ ରଥ ଉପରେ ଯାଇକିରି ଭଗବାନ ଚାଲିଲେ ଆଉ ତରତର ହେଇକି ଯାଉନାହାନ୍ତି ଧୀରେ ଧୀରେ ଯାଉଛନ୍ତି କାହା ଭଗବାନ କ'ଣ ଭୟ ଅଛି କାହା ପ୍ରତି ଭଗବାନ ଯେଉଁମାନେ ଶରଣ ଯିବେ ତାଙ୍କର ଭୟ ଚାଲିଯିବ ଭଜ ମୁରେ ମନ ଶ୍ରୀ ନନ୍ଦନନ୍ଦନ ଆଭୟ ଚରଣର ଭଜ ମୁରେ ମନ କରିବେ ସେ ଅଭୟତା ପ୍ରାପ୍ତ ହେବେ ଆମର ପ୍ରଭୁପାଦ ଇସ୍କନ ପ୍ରତି ଶ୍ରଦ୍ଧା ଆଚାର୍ଯ୍ୟ ତାଙ୍କ ନାଁ ହେଉଛି ଅଭୟଚରଣ ଦେ ତାଙ୍କ ନାଁ ଥିଲା ତାପରେ ପ୍ରଭୁପାଦ ହେଲେ ଅଭୟଚରଣ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କି ଅଭୟଚରଣ ତେଣୁ ଏଇ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅଭୟଂ ସତ୍ୟ ସଂଶୋଧି ଏ ଦୈବୀ ଗୁଣ ପ୍ରଥମ ହେଉଛି ଅଭୟ ଭଗବାନ ଏହି ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ଭଗବତ ଗୀତା ଷୋଳ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି ଏ ଗୋଟେ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ସୌରାଷ୍ଟ୍ରର ଜଣେ ରାଜା ଥିଲେ ଖଡ଼ଗବାହୁ ତାଙ୍କର ଜଣେ ହାତୀ ଥିଲା ହାତୀଟା ତଳେ ପାଗଳ ହେଇଯାଇଥିଲା ତେଣୁ ସେ ହାତୀ ତ ପାଗଳ ହେଇଯାଇଛି ତାକୁ ସମସ୍ତେ ଭୟ କରି ପଳେଇ ଯାଉଛନ୍ତି ସେଇ ସମୟରେ ଜଣେ ବ୍ରାହ୍ମଣ ଏଇ ଭଗବତ ଗୀତା ଷୋଳ ଅଧ୍ୟାୟରେ ଏହି ଶ୍ଳୋକଟି ପାଠ କରୁଥିଲେ ଅଭୟଂ ସତ୍ୟ ସଂଶୋଧି ଜ୍ଞାନ ଯେଉଁ ବ୍ୟବସ୍ଥିତ ସେ ସ୍ନାନ କରି ଆସୁଛନ୍ତି ଅନ୍ୟମାନେ କହିଲେ ପଳେଇ ଯାଅ ହାତୀ ଆସୁଛି ରାଜାଙ୍କ ହାତୀ ଆସୁଛି ପାଗଳ ହେଇଯାଇଛି କିନ୍ତୁ ସିଏ ଭୟ ନାହିଁ ତାଙ୍କର ଏମିତି ତାଙ୍କ ପାଖକୁ ପଳେଇ ହାତୀ ପାଖକୁ ପଳେଇକିରି ହାତୀ ସେଇଠି ସ୍ତମ୍ଭିତ ହେଇଗଲା ଏବଂ ବ୍ରାହ୍ମଣ କଙ୍କଣ ତା ଶୁଣ୍ଢରେ ହାତ ଆଉଁସି ଦେଲେ ଏହି ଶ୍ଳୋକ କହିକିରି ଅଭୟଂ ସତ୍ୟ ସଂଶୋଧି ଜ୍ଞାନ ଯୋଗ ବ୍ୟବସ୍ଥା ଇତ୍ୟାଦି ଏ ତିନୋଟି ଶ୍ଳୋକ ରହିଛି ଏ ଦୈବୀ ଗୁଣ ଏଇଟାକୁ ଯେତେବେଳେ ରାଜା ଜାଣିଲେ ସେ ଆଶ୍ଚର୍ଯ୍ୟ ହେଇଗଲେ କହିଲେ କେଉଁ ମନ୍ତ୍ର ତ
ପାଠ କଲ ଏଭଳି ମତା ହାତୀକୁ ତୁମେ ବସ କରିଦେଲ
ନା ଏଇ ଶ୍ଳୋକ ଷୋଡ଼ଶ ଅଧ୍ୟାୟରେ ଏଇ ତିନୋଟି ଶ୍ଳୋକ
ତେଣୁ ସେ ରାଜା ମଧ୍ୟ ସେ ଶ୍ଳୋକ ପାଠ କରି ଭଗବାନ ପ୍ରାପ୍ତ ହେଲେ ଏଇସବୁ ଗୀତା ମହାତ୍ମାରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଶରଣରେ ଯେଉଁମାନେ ତାଙ୍କର ଭୟ କେଉଁଠି ଆସିବ ପ୍ରକୃତରେ ଆମର ଭୟ କାହିଁକି ଆସୁଛି ନା ଭଗବାନ ଭୁଲି ଯାଇଛି ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି ଭୟଂ ଦ୍ୱିତୀୟା ବିନିବେଶ ତତ୍ ଭୟ କାହିଁକି ହେଉଛି ନା ଭଗବାନ ଭୁଲି ଯାଇଥିବାରୁ ଭୟ ହେଉଛି ଯେଉଁମାନେ ଭଗବାନ ଭକ୍ତ ଯେମିତି ଆମେ ସ୍ୱପ୍ନରେ ସ୍ୱପ୍ନରେ ଆମେ ବହୁତ ଜିନିଷ ଦେଖୁଛୁ ଯେଉଁଥିପାଇଁ ଭୟ କରିଯାଉଛେ କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗିଯାଉଛି ଆମର ସେ ଭୟ ଚାଲିଯାଉଛି ସେହିଭଳି ଭାବରେ ଆମେ ଭୟ କାହିଁକି ହେଉଛି ନା ଭଗବାନ ଭୁଲି ଯାଇଥିବା ଭୟଂ ଦ୍ୱିତୀୟା ବିନିବେଶ ତ ତେଣୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ ସେତେବେଳେ ସେ ଅଭୟ ହେଇଯିବେ ତେଣୁ ଆଉ ଭଗବାନ କେଉଁଠୁ ଭୟ ଆସିବ ତେଣୁ ଭଗବାନ ଧୀରେ ଧୀରେ ଯାଉଛନ୍ତି ରଥକୁ ନେଇକିରି ତେଣୁ ଏମାନେ ସବୁ ରାଜାମାନେ ସବୁ ରହିଛନ୍ତି ତାଙ୍କ ପଛେ ପଛେ ଧାଇଁଲେ ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଭଗବାନ କୃଷ୍ଣ ରୁକ୍ମିଣୀ ଧରି ଯାଉଛନ୍ତି ଆଗରେ ବଳରାମ ଏବଂ ତାଙ୍କର ଯାଦବ ସୈନ୍ୟ କିଛି ରହିଛନ୍ତି ସେନାପତି ଆଉ ଅଳ୍ପ କିଛି ସୈନ୍ୟକୁ ବଳରାମ ପଛରେ ରହି ଯାଉଛନ୍ତି ତେଣୁ ସିଏ ଏଇ ରାଜାମାନଙ୍କ ସମ୍ମୁଖ ହେଇକରି ଯୁଦ୍ଧ କରୁଛନ୍ତି ସେ ଯୁଦ୍ଧ କଥା ଏଇଠି ଚାଲିଛି ଯୁଦ୍ଧ କଥା ଚାଲିଛି ତେଣୁ ଏଇଠି କୁହାଯାଉଛି କ'ଣ ନା ଶିଶୁପାଳ ସମଭ୍ୟତ୍ୟ ଏ ଯେଉଁ ଯୁଦ୍ଧ ହେଲା ବଳରାମଙ୍କର ଯେଉଁ ଯାଦବ ସୈନ୍ୟ ବିଶେଷ ଭାବରେ ଗଦଙ୍କ କଥା କୁହାଯାଉଛି ଗଦ ହେଉଛନ୍ତି ଦୁଇ ଜଣ ଗଦ ଅଛନ୍ତି ଜଣେ ହେଉଛନ୍ତି ବଳରାମଙ୍କର ଭାଇ ସାନ ଭାଇ ଆଉ ଜଣେ କୃଷ୍ଣଙ୍କର ସାନ ଭାଇ ଜଣେ ରୋହିଣୀଙ୍କର ପୁତ୍ର ଆଉ ଜଣେ ହେଉଛନ୍ତି ଦେବକୀଙ୍କର ପୁତ୍ର ତେଣୁ ଗଦ ଏଠି ଯେଉଁ ହେଉଛନ୍ତି ବଳରାମଙ୍କର ସାନ ଭାଇ ସିଏ ଆସିଛନ୍ତି ସିଏ ମୁଖ୍ୟ ଥିଲେ ଯୁଦ୍ଧ କରିବାରେ ଏଭଳି ଯୁଦ୍ଧ କଲେ ବର୍ଣ୍ଣନା କରାଯାଇଛି ଯୁଦ୍ଧ ପ୍ରସଙ୍ଗରେ ସେ ବଳରାମଙ୍କ ସୈନ୍ୟମାନେ ଅଳ୍ପ ସୈନ୍ୟ ଅଛନ୍ତି ଏମାନେ ଲକ୍ଷ ଲକ୍ଷ ସୈନ୍ୟ ଏମାନେ ସବୁ ଚାରିପଟେ ଘେରି ଯାଇକି ତାଙ୍କୁ ସବୁ ଯୁଦ୍ଧ କରୁଥିଲେ ଏଭଳି ଭାବରେ ସବୁ ଅସ୍ତ୍ର ଛାଡ଼ିଥିଲେ ଯେମିତି ବର୍ଷା ହେଲା ଭଳିଆ ଲାଗିଲା ଅସ୍ତ୍ର ବର୍ଷା ହେଲା କିନ୍ତୁ ପର୍ବତ ଉପରେ ବର୍ଷାର କ'ଣ ଭାଲ୍ୟୁ ରହିଛି ପର୍ବତ ସଫା ହେଇଯାଏ ସେଇଭଳି ଭାବରେ ଏ ଉଦାହରଣ ଦିଆଯାଇଛି କିନ୍ତୁ ଏମାନେ ଯେତେବେଳେ ଅସ୍ତ୍ର ଛାଡ଼ିଲେ ବଳରାମଙ୍କ ସୈନ୍ୟ ପକ୍ଷମାନେ ତାଙ୍କର ସବୁ ହସ୍ତ ପାଦ ମସ୍ତକ ଶିର ସବୁ ଛେଦ ହେବା ପାଇଁ ଆରମ୍ଭ କଲା ଆମେ ଗତକାଲି କହୁଥିଲେ ସେ ଶ୍ଳୋକଟି ଏଇଟାକୁ ଦେଖିକିରି ଆଉ ଯେଉଁ ରାଜାମାନେ ଜୀବନ ଧାରଣ ଜୀବନ ଥିଲା ସେମାନେ ପଳେଇବା ପାଇଁ ଆରମ୍ଭ କଲେ ଆମେ ଗତକାଲି ଏ ଶ୍ଳୋକଟିକୁ ଆଲୋଚନା କରୁଥିଲେ ନବମ ନବ ଶ୍ଳୋକ ତେଣୁ ଏ ଶ୍ଳୋକରେ କୁହାଯାଉ ଶିଶୁପାଳ ସମଭ୍ୟତ୍ୟ ସବୁ ରାଜାମାନେ ଧାଇଁଲେ କୁଣ୍ଡିନପୁରକୁ ପଳେଇଲେ ଟିକେ ଆଗକୁ ପଳେଇ ଯାଇଥିଲେ କୁଣ୍ଡିନପୁରରୁ ଦ୍ୱାରକା ରାସ୍ତାରେ ଭଗବାନ ଯାଉଥିଲେ ତେଣୁ ଏମାନେ ମଧ୍ୟ ତାଙ୍କ ପଛରେ ପିଛା କରିକିରି କିଛି ଆଗକୁ ଚାଲିଯାଇଥିଲେ ତେଣୁ ଏଭଳି ଭାବରେ ଯେତେବେଳେ ଦୃଶ୍ୟ ଦେଖିଲେ ଅନ୍ୟମାନେ ସବୁ ମୃତ୍ୟୁବରଣ କରୁଛନ୍ତି ତେଣୁ ସେମାନେ ପଳେଇଗଲେ ପଳେଇବା ପାଇଁ କୁଣ୍ଡିନପୁରକୁ ଆସିଲେ କୁଣ୍ଡିନପୁରରେ ଶିଶୁପାଳ ଯାଇନଥିଲେ ଯୁଦ୍ଧ କରିବା ପାଇଁ ବା ଶିଶୁପାଳ ଯାଇଥିଲେ ଶିଶୁପାଳ ଯାଇନାହାନ୍ତି ଶିଶୁପାଳ ତ ବପେୟା କରି ରହିଛନ୍ତି କେତେବେଳେ ବିବାହ କରିବେ ତେଣୁ ଏଠି ଶିଶୁପାଳ ସମଭ୍ୟତ୍ୟ ଶିଶୁପାଳଙ୍କ ନିକଟରେ ଆସି ପହଞ୍ଚିଗଲେ ଶିଶୁପାଳ ସମଭ୍ୟତ୍ୟ ସମଭ୍ୟତ୍ୟ କହିଲେ ସେଠି ତାଙ୍କ ପାଖରେ ଆସି ପହଞ୍ଚିଗଲେ କୁଣ୍ଡିନପୁର ତାଙ୍କୁ ଗୋଟେ ବାସସ୍ଥାନ ଦିଆଯାଇଥିଲା ସେ ଭାବୁଛନ୍ତି ରୁକ୍ମୀ ପ୍ରତିଜ୍ଞା କରିବେ ତାପରେ ରୁକ୍ମୀ ପ୍ରତିଜ୍ଞା କରିବେ ମୁଁ ଯଦି କୃଷ୍ଣକୁ ହତ୍ୟା ନ କରିକିରି ମୋର ଭଉଣୀକୁ ଫେରେଇ ନ ଆଣିକିରି ନ ଆସିବି ତାହେଲେ ମୁଁ କୁଣ୍ଡିନପୁରକୁ ପ୍ରବେଶ କରିବି ନାହିଁ ଏଇଭଳି ଭାବରେ ଏ କରିବେ ଶିଶୁପାଳଙ୍କ ଆହୁରି ଆଶା ଅଛି ବୋଧେ ଆସିଯାଇପାରନ୍ତି ତେଣୁ ଶିଶୁପାଳ ଅପେକ୍ଷା କରିଛନ୍ତି ଏଠି ସବୁ ରାଜାମାନେ ଆସି ପହଞ୍ଚିଗଲେ ଶିଶୁପାଳଙ୍କ ସମଭ୍ୟତ୍ୟ ଶିଶୁପାଳଙ୍କ ନିକଟରେ ଆସି ପହଞ୍ଚିକିରି ଋତଧାର ବିଭାତୁରମ ଶିଶୁପାଳ କିଭଳି ରହିଛନ୍ତି ନା ତାଙ୍କର ପତ୍ନୀଙ୍କୁ ହରଣ ହେଇଗଲା ଏଇଭଳି ଭାବରେ ସେ ଚିନ୍ତା ଇବ କିନ୍ତୁ ତାଙ୍କର ସେ ପତ୍ନୀ ନୁହନ୍ତି ତାଙ୍କ ବିବାହ ହେଇନାହିଁ ବିବାହ କର୍ମ ସମ୍ପନ୍ନ ହେଇନାହିଁ କିଛି କାରଣ ଆରମ୍ଭ ହେଇଥିଲା କିନ୍ତୁ କମ୍ପ୍ଲିଟ୍ ହେଇନଥିଲା କିନ୍ତୁ ସିଏ ଭାବୁଛନ୍ତି ମୋର ପତ୍ନୀ ଋତ ଧାର ମୋର ପତ୍ନୀକୁ ହରଣ କଲା ଏ କୃଷ୍ଣ ଏଭଳି ରହିଛି ଏଭଳି ବ୍ୟକ୍ତି ଇଏ ତେଣୁ ସେ ତ ପିଲାଦିନରୁ ଶିଶୁପାଳ ଶିଶୁପାଳ ପିଲାଦିନରୁ ଯେତେବେଳେ କଥା ଠିକ୍ ଭାବରେ କହିପାରୁନଥିଲା ଶିଶୁପାଳ ହେଉଛି କୃଷ୍ଣଙ୍କର ପିଉସୀଙ୍କର ପୁଅ ଭାଇ ଯେମିତି ପାଣ୍ଡବମାନେ ଭଗବାନ କୃଷ୍ଣଙ୍କର ପିଉସୀଙ୍କର ପୁଅ ଏମାନେ ପାଞ୍ଚ ଭଉଣୀ ଦଶ ଭାଇ ପାଞ୍ଚ ଭଉଣୀ ବସୁଦେବ ଏବେ ସୁରସେନଙ୍କର ଏମାନେ ସବୁ ସନ୍ତାନ ତେଣୁ ଏ ଯେଉଁ ରହିଛନ୍ତି କୁନ୍ତୀଙ୍କର ପାଣ୍ଡବ ମାନେ ପୁତ୍ର ଯେଭଳି ଭାବରେ ସେମିତି ତାଙ୍କର ଶିଶୁପାଳ ମଧ୍ୟ ସେ ପିଉସୀଙ୍କ ତାଙ୍କର ଜଣେ ପିଉସୀଙ୍କର ଇଏ ପୁତ୍ର ପିଲା ଯେମିତି ଯେତେବେଳେ କଥା ଠିକ ଭାବରେ କହିପାରୁନଥିଲା ସେତେବେଳେ ସେ ଭଗବାନ ବିରୁଦ୍ଧରେ କଥା କହୁଥିଲା ଅପମାନ କରୁଥିଲା ଭଗବାନ ଭଗବାନ ପାର୍ଶ୍ୱରେ ସେ ସାଧାରଣ ବ୍ୟକ୍ତି ନୁହନ୍ତି ତେଣୁ ଶତ୍ରୁ ଭାବରେ ସେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି ଯିଏ ଯେକୌଣସି ଭାବେ ଭଗବାନ ସହିତ ଯୁକ୍ତ ହୁଅନ୍ତୁ ନା କାହିଁକି ସପ୍ତମ ସ୍କନ୍ଧରେ ଏ ଶ୍ଳୋକଟି କୁହାଯାଇଛି ପ୍ରଥମ ଅଧ୍ୟାୟରେ ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଦୟାନୁପ ସମ୍ବଧାତ୍ ସ୍ନେହ ସ୍ନେହା ଦ୍ୱୟମ୍ ଭକ୍ତ୍ୟା ଭୟମ୍ ବିଭୁ କଥମପି ନ ବିନ ସ୍ୟାତ୍ ପଞ୍ଚାନାମ ପୁରୁଷଂ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ ଏ ଶ୍ଳୋକଟି ବର୍ଣ୍ଣନା କରାଯାଇଛି କାହିଁକି ନା ଷଷ୍ଠ ସ୍କନ୍ଧରେ ଯେତେବେଳେ ଆମେ ଶୁଣିବା ଭଗବାନଙ୍କର ଅନେକ ଲୀଳା ସବୁ ହେଇଛି ଭଗବାନ ଦେବତାମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଇନ୍ଦ୍ରଙ୍କୁ ସୁରକ୍ଷା ଦେବା ପାଇଁ ଭଗବାନ କହିଲେ ତୁମେ ଯାଅ ଦଧିଚିଙ୍କର ଅସ୍ତି ଆଣିକରି ତିଆରି କରିବ ବଜ୍ର ଯେଉଁଥିରେ ବୃତ୍ରାସୁର ମୃତ୍ୟୁବରଣ କରିବ ଏଇଭଳି ଭାବରେ ଯେତେବେଳେ କହିଥିଲେ ଏସବୁ ଲୀଳା ସବୁ ରହିଛି ଭଗବାନ କେମିତି ଦେବତାମାନଙ୍କ ପ୍ରତି ସପକ୍ଷ କରୁଛନ୍ତି ପକ୍ଷପାତିତ କରୁଛନ୍ତି କାହିଁକି ସେ ତ ସମସ୍ତଙ୍କ ପ୍ରତି ସମାନ କିନ୍ତୁ ପକ୍ଷପାତିତା କାହିଁକି କରୁଛନ୍ତି ଏ ପ୍ରଶ୍ନଟି ପଚାରିଥିଲେ ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ତେଣୁ ଶୁକଦେବ ଗୋସ୍ୱାମୀ ଏ ପ୍ରଶ୍ନର ଉତ୍ତରରେ ଏଇ ନାରଦ ଯୁଧିଷ୍ଠିରଙ୍କ ସମ୍ବାଦ କହିଥିଲେ ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ ସେହି ସମୟରେ ରାଜସ୍ୱ ଯଜ୍ଞରେ ସବୁ କଥା ପଡ଼ିଲା କିଏ ଶ୍ରେଷ୍ଠ ପୂଜ୍ୟ ତେଣୁ ସହଦେବ କହିଲେ କିଏ ଆଉ ଜଣେ ଶ୍ରେଷ୍ଠ ପୂଜ୍ୟ ଭଗବାନ କୃଷ୍ଣଙ୍କୁ ଛାଡ଼ିଦେଲେ ଆଉ କିଏ ଅଛନ୍ତି ଶ୍ରେଷ୍ଠ ପୂଜ୍ୟ ତେଣୁ ଭୀଷ୍ମଦେବ ମଧ୍ୟ ସେଠିକି ସମର୍ଥନ କଲେ ଅନ୍ୟ ରାଜାମାନେ ସବୁ ସମର୍ଥନ କଲେ ତେଣୁ ଯୁଧିଷ୍ଠିର ମହାରାଜ ଭଗବାନ କୃଷ୍ଣଙ୍କର ପ୍ରଥମେ ପୂଜା କଲେ ଅଗ୍ର ପୂଜା କଲେ କିନ୍ତୁ ଶିଶୁପାଳ ସେଠି ଥିଲେ ସେଠି ସହିପାରିନଥିଲେ ଶିଶୁପାଳ ଏଇଟା ହେଉଛି 30 ବର୍ଷର କଥା ସେଇଟା ତାହା ପରର ଘଟଣା ତା ପର ଘଟଣା ଏ ଯେଉଁ ହେଲା ଯେଉଁ ରାଜସ୍ୱ ଯଜ୍ଞ କରିଥିଲେ ଆ ପରେ ପରେ ସେଇଟା ହେଇଥିଲା ତେଣୁ ଶିଶୁପାଳ ଯାଇ ସେଠି ମଧ୍ୟ ଉପସ୍ଥିତ ଥିଲେ ତେଣୁ ଶିଶୁପାଳ ଭଗବାନ ବିଭିନ୍ନ ପ୍ରକାର ଗାଳି ଦେବା ପାଇଁ ଆରମ୍ଭ କଲା ଏହିଭଳି ଭାବରେ କାରଣ ଭଗବାନ କୃଷ୍ଣ ତାଙ୍କର ମାଆଙ୍କୁ ଦେଇଥିଲେ ତାଙ୍କୁ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ 100ଟି ସେ ଅପମାନ ସହିବେ ତାପରେ ତାଙ୍କୁ ହତ୍ୟା କରିବେ ତେଣୁ ଯେତେବେଳେ ଶିଶୁପାଳଙ୍କର 100ଟି ହେଇଗଲା ଅପମାନ କରିଦେଲେ ଭଗବାନଙ୍କୁ ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କର ସୁଦର୍ଶନ ଚକ୍ର ପ୍ରେରଣ କରିକି ତାଙ୍କ ଶିରଚ୍ଛେଦ କଲେ ଏବଂ ସମସ୍ତଙ୍କ ସାମାନ୍ୟ ହଜାର ହଜାର ଦେବତାମାନେ ମୁନିଋଷିମାନେ ସମସ୍ତେ ଉପସ୍ଥିତ ହେଇଛନ୍ତି 20,800 ରାଜା ଥିଲେ ଯାହାଙ୍କୁ ଜରାସନ୍ଧ ବନ୍ଦୀ କରି ରଖିଥିଲା ତାଙ୍କୁ ସେ ଉଦ୍ଧାର କରିଥିଲେ ଯାଇକରି ଭଗବାନ କୃଷ୍ଣ ପାଣ୍ଡବମାନଙ୍କ ଭିତରୁ ଭୀମ ଏବଂ ଅର୍ଜୁନ ଯାଇକରି ଭୀମ ଜରାସନ୍ଧ ଯୁଦ୍ଧ କରିକି ଭୀମ ହତ୍ୟା କରିଥିଲେ ଜରାସନ୍ଧକୁ ସେ 20,800 ସୈନ୍ୟଙ୍କୁ ସେ ରାଜାଙ୍କୁ ମୁକ୍ତ କରିଥିଲେ ସେମାନେ ସବୁ ଆସି ଉପସ୍ଥିତ ଥିଲେ ହଜାର ହଜାର ସବୁ ସେଠି ଥିଲେ ଦର୍ଶକମାନେ ଥିଲେ ରାଜା ମୁନି ଋଷିମାନେ ଦେବତାମାନେ ମଧ୍ୟ ଆସି ପହଞ୍ଚିଥିଲେ ସମସ୍ତଙ୍କ ସାମ୍ନାରେ ଶିଶୁପାଳ ଶରୀରରେ ଗୋଟେ ଜ୍ୟୋତି ଆସିଲା ଏ ଆତ୍ମା ଏଭଳି ରହିଛି ଆତ୍ମାକୁ କେହି ଦେଖିପାରିବେ ନାହିଁ ଆତ୍ମା ହେଉଛି କେଶର ଅଗ୍ରର 10,000 ଭାଗର ଭାଗେ ଆତ୍ମାର ସ୍ଥିତି କିନ୍ତୁ ଭଗବାନ ଏଭଳି ଲୀଳା କଲେ ସମସ୍ତେ ଦେଖିବେ ଯେ ସିଏ ଏଇଭଳି ଭାବରେ ଭଗବାନଙ୍କ ଶରୀରରେ ଲୀନ ହେଲେ ଏଇଟାକୁ କୁହାଯାଏ ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ ତେଣୁ ଗୋଟେ ଜ୍ୟୋତି ଦେଖାଗଲା ସମସ୍ତେ ଦେଖିପାରିଲେ ଗୋଟେ ଜ୍ୟୋତି ଦିନବେଳା ଆଲୁଅ ଦେଖାଯାଏ ନାହିଁ ସୂର୍ଯ୍ୟ କିରଣରେ ଆଉ ଦୀପ ଦେଖାଯିବ ପିଲେ ଲାଇଟ୍ ଫାଇଟ୍ ଲାଗିଲେ ଦେଖାଯିବ ନାହିଁ କିନ୍ତୁ ଏ ଜ୍ୟୋତି ମଧ୍ୟ ବହୁତ ବିକିରଣ କରୁଥିଲା ସମସ୍ତେ ଦେଖିଲେ ସେ ଜ୍ୟୋତି ଗୋଟେ ଆସି ଭଗବାନଙ୍କର ପାଦପଦ ମିଶିଗଲା ତେଣୁ ନା ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ଆଶ୍ଚର୍ଯ୍ୟ ହେଇଗଲେ ସେ କହିଲେ ଇଏ ଶିଶୁପାଳ ଇଏ ତ ପିଲାଦିନରୁ ଭଗବାନଙ୍କର ନିନ୍ଦା କରୁଥିଲା ତାର ଜୁହାରେ ସତକୃଷ୍ଟ ହେଇଯିବା କଥା ଯେମିତି ବେଣ ଭଗବାନ ନିନ୍ଦା କରିକିରି ସେ ନର୍କପ୍ରାପ୍ତ ହେଉଥିଲେ କିନ୍ତୁ ଇଏ କେମିତି ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ ସେ ପ୍ରଶ୍ନର ଉତ୍ତରରେ ନାରଦମୁନି ଏକଥା କହିଥିଲେ ସେ କହିଥିଲେ ଭଗବାନଙ୍କର ସହିତ ଯିଏ ଯେକୌଣସି ଭାବରେ ସଂଯୁକ୍ତ ହୁଅନ୍ତୁ ନା କାହିଁକି କିନ୍ତୁ ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ ଗୋପ୍ୟ କାମ ଗୋପୀମାନେ କାମ କାମ କହିଲେ ଶୁଦ୍ଧ ପ୍ରେମରେ ଭଗବାନ ସଂଯୁକ୍ତ ହେଇଥିଲେ। ଦ୍ୱେଷାତ୍ କଂସ ଏ ଗୋପ୍ୟ କାମାତ୍ ଭୟାତ୍ କଂସ, କଂସ ସବୁବେଳେ ଭୟ କରୁଥିଲା, ବସିଲା ବେଳେ, ଖାଇଲା ବେଳେ, ଶୋଇଲା ବେଳେ, ଚାଲିଲା ବେଳେ, ଯୁଆଡ଼େ ଗଲେ ସବୁବେଳେ ଚିନ୍ତା କରୁଥିଲା ଏବଂ ସବୁବେଳେ ଦେଖୁଥିଲେ ଅପସତ୍ତାନ ଭୟଂ ଜଗତ, ସବୁଠାରେ ଭଗବାନ ଦର୍ଶନ କରୁଥିଲା। ସେ ଦେଖନ୍ତୁ କେତେ ଉନ୍ନତ ସ୍ଥିତିରେ ସେ ଥିଲା, କିନ୍ତୁ ପ୍ରତିକୂଳ ଭାବରେ ସେ ଚିନ୍ତା କରୁଥିଲା। ସେହିଭଳି ଭାବରେ ଭୟାତ୍ କଂସ ସ୍ନେହାତ୍ ଗୋପ୍ୟ କାମତ୍ ଭୟାତ୍ କଂସ ଦ୍ୱେଷାତ୍ ଚୈଦ୍ୟା ଦ୍ୱୟ ରୂପ ଚୈଦି ଚିଦି ରାଜା ଏ ଶିଶୁପାଳ ଆଦି ଦନ୍ତପକ୍ର ଇତ୍ୟାଦି ଏମାନେ ସବୁ ଦ୍ୱେଷ କରୁଥିଲେ ଭଗବାନଙ୍କୁ, ତେଣୁ ଭଗବାନଙ୍କୁ ସବୁବେଳେ ଚିନ୍ତା କରୁଥିଲେ ଦ୍ୱେଷା ଚୈଦ୍ୟା ଦ୍ୱୟ ରୂପ। ଏବଂ ସମ୍ବନ୍ଧା ଦୃଷ୍ଣେୟ ଦୃଷ୍ଟିବଂଶର ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କ ନିଜ ସମ୍ବନ୍ଧୀ କୁଟୁମ୍ବ, ସେମାନେ ସମ୍ବନ୍ଧୀ ଭାଇ ବନ୍ଧୁ କୁଟୁମ୍ବ ଏମାନେ ସବୁ, କିଛି ତାଙ୍କର ଭାଗ୍ୟ ଆମେ ଭାଇମାନେ, ତାଙ୍କର ଭାଗ୍ୟ ଥିଲା ଆମର ଭାଗ୍ୟ ନାହିଁ ନା, ଆମର ମଧ୍ୟ ସେଇଭଳି ଭାଗ୍ୟ କାରଣ ଆମେ ସେଇ କଥା ଶ୍ରବଣ କରୁଛେ, ଆମର ମଧ୍ୟ ସେଇଭଳିର ଭାଗ୍ୟ। କୃଷ୍ଣ ସମ୍ବନ୍ଧା କୃଷ୍ଣ ସ୍ନେହା ଦ୍ୱିୟମ ନାରଦମୁନି ପାଣ୍ଡବମାନଙ୍କୁ କହୁଛନ୍ତି ଯୁଧିଷ୍ଠିର ମହାରାଜ, ତମେ ସବୁ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଛ ଏବଂ ଭକ୍ତ୍ୟା ବୟମ ବିଭୁ, ନାରଦମୁନି ନିଜକୁ ବହୁ ବଚନରେ କହୁଛନ୍ତି ଆମମାନଙ୍କୁ ମିଶେଇକିରି, ଆମେ ସବୁ ଭଗବାନ ସହିତ ଭକ୍ତିରେ ଯୁକ୍ତ ହେଇଛେ, ଆମେ ଭଗବାନ ସହିତ ଅଯୁକ୍ତ ହେଇନାହିଁ, ବିଯୁକ୍ତ ହେଇନାହିଁ, ଯୁକ୍ତ ହେଇଛେ, ବୟମ ଶବ୍ଦ ବ୍ୟବହାର କରିଛନ୍ତି। କିନ୍ତୁ ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, ତେଣୁ ଯେକୌଣସି ଉପାୟ ହେଉ ନା କାହିଁକି ମନକୁ ଭଗବାନ ପାଖରେ ଲଗେଇବାକୁ ପଡ଼ିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କେନାପି ଉପାୟନ ମନ କୃଷ୍ଣ ନିବେଶ, ଯେକୌଣସି ଉପାୟରେ ମନ ଯଦି ଭଗବାନ ପାଖ ଭଲରେ ଲାଗୁନାହିଁ ଜବରଦସ୍ତି, ସେହିଭଳି ଭାବରେ ଭାଗବତ ମଧ୍ୟ ମନ ନ ଲାଗିଲେ ମଧ୍ୟ ଜବରଦସ୍ତି ଆମେ ଶୁଣିବା, ଶୁଣିଲେ ଆସ୍ତେ ଆସ୍ତେ ଆମେ ଭଗବାନ ଭାଗବତ ପ୍ରତି ଏକ ଅଛି, ତାର ରହିଛି ଷ୍ଟେପ୍ ଅଛି, ଭଗବାନ କଥା ଶୁଣିଲେ କିଭଳି ଭାବରେ ଆମର ହୃଦୟରୁ ଅନର୍ଥ ସବୁ ଦୂର ହେବ, ଅନର୍ଥ ଦୂର ହେଲେ ଆମର ସବୁ ରୁଚି ଆସିବ, ଆସକ୍ତି ଆସିବ, ଭାବ ଆସିବ, ଏଇସବୁ ପ୍ରେମ ଆସିବ, ଏଇଭଳି ଗୋଟିଏ ପରେ ଗୋଟିଏ ଆସିବ, ଏସବୁ ସ୍ତର ରହିଛି। ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସୁଧ ଗୋସ୍ୱାମୀ କଥା କହୁଛନ୍ତି, ଭାଗବତମରେ ରୁଚି ନ ଆସିଲେ ମଧ୍ୟ ଯଦି ଆମେ ଭାଗବତ ଶୁଣିବା ପାଇଁ ଆରମ୍ଭ ଜବରଦସ୍ତ ଶୁଣିବା, ଆମର ଗୋଟେ କଥା ଅଛି ଓଡ଼ିଆରେ, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଅଧ୍ୟ ସଦ୍ୟ ଧର୍ମ ସମ୍ଭାର ମହାବ ଜ୍ଞାନ ଯଜ୍ଞାନ ତେନାଷ୍ଟ ସାମିତିମେ ମତି, କେବଳ ଯେଉଁମାନେ ଭଗବତ ଗୀତାକୁ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ, ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଏଇଟା ଭଗବାନ କହିଲେ। ତେଣୁ ଏ ଯେଉଁ କୁହାଗଲା ଯେ ଭାଗବତଙ୍କୁ ଯେଉଁ ଶ୍ରବଣ କରିବେ ଭଗବାନଙ୍କ ସଙ୍ଗଲାଭ କରୁଛନ୍ତି, ଏ ଯେଉଁ ଆମେ ଶୁଣୁଛେ ଆମେ ବର୍ତ୍ତମାନ ସେଇଠି ରହିଛେ, ସେଇ ସ୍ଥାନରେ ରହିଛେ ବର୍ତ୍ତମାନ, ଭଗବାନଙ୍କର ସହିତ ଆମେ ଯୁକ୍ତ ହେଇଛେ, ଭଗବାନ ପାର୍ଷଦମାନଙ୍କ ସହିତ ଭଗବାନ ଲୀଳାରେ ଆମେ ଯୁକ୍ତ ହେଇଛେ ବର୍ତ୍ତମାନ। ପ୍ରଭୁପାଦ ମହାରାଜ କହନ୍ତି ଦୁଇ ପ୍ରକାର ଆମେ ସଙ୍ଗଲାଭ କରିବା, ଗୋଟେ ହେଉଛି ବପୁ ସଙ୍ଘ, ଗୋଟେ ହେଉଛି ବାଣୀ ସଙ୍ଘ। ବପୁ ମାନେ ଶରୀର, ଶରୀର ଦ୍ୱାରା ଆମେ ସଙ୍ଗଲାଭ କରୁଛେ ଆଉ ସେ ନଥିଲେ ମଧ୍ୟ ବାଣୀ ଦ୍ୱାରା ସଙ୍ଗଲାଭ କରୁଛେ ଆମେ, ଏ ଭାଗବତ ବାଣୀ ଦ୍ୱାରା ଆମେ ଭଗବାନଙ୍କ ସଙ୍ଗଲାଭ କରୁଛେ। ତେଣୁ ଏଠି ଶିଶୁପାଳ ପାଖରେ ଯାଏ ସେ ଯେତେବେଳେ ସମଭେଦ୍ୟ ହୃତ ଧାରଣ ବା ସେଇଠି ଏଇସବୁ କଥା, ସେ ଶିଶୁପାଳ ଏଇସବୁ ଏଇଭଳି ଭାବ ଶିଶୁପାଳ ସେଇଠି ରହିଛନ୍ତି, ତାଙ୍କ ପାଖରେ ଆସି ପହଞ୍ଚିଗଲେ ସବୁ ରାଜାମାନେ, ଶିଶୁପାଳ କ'ଣ ଚିନ୍ତା ତାର ଭାବନା କ'ଣ ନା, ମୋର ସ୍ତ୍ରୀକୁ ନେଇଗଲେ ହରଣ କରିଦେଲେ କୃଷ୍ଣ, ହେ କୃଷ୍ଣ ଏତେ ବଡ଼ ବଦମାସ, ସିଏ ଏତେ ବଡ଼ ବଦମାସ ମୋର ପତ୍ନୀକୁ ହରଣ କରିଲା, ସେ ହୃତଧାର ବିବାହ ଆତୁରମ ଆତୁର ହେଇକି ରହିଛନ୍ତି, ତେଣୁ ଆତୁର ହେବା ଦ୍ୱାରା କ'ଣ ହେଉଛି ତାଙ୍କର ନଷ୍ଟ ତ୍ୱିସମ, ତାଙ୍କ ଶରୀରର ରଙ୍ଗ ପରିବର୍ତ୍ତନ ହେଇଯାଇଛି, ଘୋରା ତକ୍ତକ ଥିଲେ କଳା ହେଇଗଲେ, ଯାହା ଯେଉଁ ରଙ୍ଗ ଥିଲା ମୋର ଭାବୁଛି ତାଙ୍କର ରଙ୍ଗ ଥିଲା ଘୋରା ବୋଲି, ମୁଁ କେଉଁଠି ଶୁଣିଲା ବେଳେ ମନେ ପଡ଼ୁଛି
ଶିଶୁପାଳଙ୍କର
ରଙ୍ଗ ଘୋରା ଥିଲା ବୋଲି, ଭଗବାନଙ୍କ ପାର୍ଶ୍ୱ ଘୋରା ରଙ୍ଗ ହେବା କଥା, କିନ୍ତୁ କଳାକାଟ ହେଇଯାଇଛନ୍ତି ନିଷ୍ଠା ତ୍ୱିସମ ନଷ୍ଟ ତ୍ୱିସମ ଗତୋତ୍ସାହ, ତାଙ୍କର ଯେଉଁ ଉତ୍ସାହ ଥିଲା ଯୁଦ୍ଧ କରିବା ପାଇଁ ସମସ୍ତଙ୍କ ଉତ୍ସାହ ଥିଲା, ଏବଂ ବିବାହ କରିବା ପାଇଁ ଉତ୍ସାହ ଥିଲା, ସବୁ ଉତ୍ସାହ ଚାଲିଗଲା। ଆମର ଆଗରୁ କହିଛେ ଜଣେ ଆଚାର୍ଯ୍ୟ କହୁଛନ୍ତି ତାଙ୍କର ବର୍ତ୍ତମାନ ଭାବଟା କେଉଁ ସୁଇସାଇଡ଼ କରିବେ, ଆଜି ପ୍ରଭୁପାଦଙ୍କର ବାଣୀ ଥିଲା ସେଇଟା ସୁଇସାଇଡ଼ ସୁଇସାଇଡ଼ କ'ଣ ନା ଯାହାର ଯେତିକି ବର୍ଷ ରହିଛି ଆୟୁଷ ରହିଛି ନା କି କେତେ ବର୍ଷ ବଞ୍ଚିବ ସେତିକି ବର୍ଷ ତାହାର ନିର୍ଦ୍ଧାରିତ ହୋଇଯାଇଛି କିନ୍ତୁ ସେମାନେ କୌଣସି କାରଣରୁ ଯଦି ସୁଇସାଇଡ଼ କଲେ ତାହେଲେ ତାଙ୍କର ଯେଉଁ ରହିଛି ତାଙ୍କର କ'ଣ ତାଙ୍କର ଜନ୍ମର ଯେଉଁ ଆବଶ୍ୟକତା ରହିଛି ଯେଉଁ ନିର୍ଦ୍ଦିଷ୍ଟ ପାଇଁ ସେ ଆସିଥିଲେ ମିଶନ ପାଇଁ ଆସିଥିଲେ ସେଇଟା ଫୁଲଫିଲ୍ ହୋଇପାରିଲା ନାହିଁ ତେଣୁ ସେମାନେ ପରଜନ୍ମରେ ଆଉ ଗୋଟେ ସ୍ଥୂଳ ଶରୀର ପାଇବେ ନାହିଁ ସୂକ୍ଷ୍ମ ଶରୀର ଭୂତପ୍ରୂତ ଶରୀର ପାଇବେ ସେମାନେ ପ୍ରଭୁପାଦ ମହାରାଜ ଭାବାର୍ଥ ଏଇଟା କହିଛନ୍ତି ଆଜିର ଭାବାର୍ଥ ଥିଲା ସେଇଟା ତେଣୁ ଏହିଭଳି ଭାବରେ ଗତ ଉତ୍ସାହ ତାଙ୍କର ଉତ୍ସାହ ଚାଲିଗଲା ଯେମିତି ଅର୍ଜୁନଙ୍କର ଆମେ ଦେଖୁଛେ ଅର୍ଜୁନଙ୍କର ଅବସ୍ଥା ସେୟା ହେଇଥିଲା ସେ କହିଲେ ନା କ'ଣ ସେ କହିଲେ ଯେ କ'ଣ ମୋର ଶରୀର ଜଳିଯାଉଛି ତାଙ୍କର ଏମିତିକି ଗାଣ୍ଡିବ ଧନୁ ଧରିବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା ତୋପ ଚାହିଁବ କ'ଣ ଦହ୍ୟତେ ପରିଦହ୍ୟତେ ସିଦ୍ଧନ୍ତି ମମ ଗାତ୍ରାଣୀ ମୁଖଙ୍କ ପରିଶିଷ୍ୟତି ତୋପ ଚାହିଁବ ତାଙ୍କର ଶରୀର ଜଳିଯାଉଥିଲା ବୋଲି ଲାଗୁଥିଲା ତାଙ୍କୁ ଏଇଭଳି ଭାବେ ଦୁଃଖ ଆତୁର ଆର୍ତ୍ତରେ ଏଇଭଳି ଭାବେ ଅବସ୍ଥା ଆସେ ଭଗବାନ ଏଭଳି ଶରୀର ସୃଷ୍ଟି କରିଛନ୍ତି ଆମର ଜଣେ ଦୁଃଖରେ ଏବେ ତାଙ୍କ କ'ଣ ମୁଖ ଶୁଖିଯିବ ଜୁହା ଆଉ ଶୁଖିଯିବ ଅଟା ଅଟା ହେଇଯିବ ସବୁ ଏଭଳି ପ୍ରକୃତରେ ଅର୍ଜୁନଙ୍କର ସେଇ ଅବସ୍ଥା ହେଇଯାଇଥିଲା ଯେଉଁ ଅବସ୍ଥା ହେଇଥିଲା ସେଇ ଅବସ୍ଥା ଆଜି ଆଙ୍କର ହେଇଛି ଶିଶୁପାଳଙ୍କର ହେଇଛି ଆମର ସମସ୍ତଙ୍କର ଥିବ ଏକ୍ସପିରିଏନ୍ସ ଥିବ ଯେତେବେଳେ କଷ୍ଟ ଦୁଃଖ ଆସି ପହଞ୍ଚାଏ ସେଭଳି ଅବସ୍ଥା ଆସେ ସେଭଳି ଅବସ୍ଥା ଆସେ ଭଗବାନ ଏଭଳି କରିଛନ୍ତି ଏହି ଅବସ୍ଥାରେ ଆମେ ଭଗବାନଙ୍କୁ ସ୍ମରଣ କରିବା
ଆହେ ନୀଳ ଶୈଳ ପ୍ରବଳ ମତବରଣ ପ୍ରବଳ ମତବରଣ ମୋ ଆରତ ନଳିନୀ ବନକୁ
ଆ
ଭଗବାନ ମଧ୍ୟ ସେଇଟା ଚାହାନ୍ତି, ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି, ଆମ ଶରୀର ଏଭଳି ସୃଷ୍ଟି କରିଛନ୍ତି, ଏଇଭଳି ଭାବରେ ହବ, ଆର୍ତ ହେଲେ ଏଇଭଳି ଭାବରେ ଅବସ୍ଥା ଆସିବ, ଜିହ୍ୱା ଶୁଖିଯିବ, ଶରୀର ଜଳିଗଲା ଭଳି ଲାଗିବ, ଶରୀର ରଙ୍ଗ ପରିବର୍ତ୍ତନ ହେଇଯିବ, ଏସବୁର ଭଗବାନ ବ୍ୟବସ୍ଥା କରିଛନ୍ତି, ଶରୀରକୁ ଦେଇଛନ୍ତି ଏଇଭଳି ଭାବରେ, ଯାହାଫଳରେ କି ଆମେ ଭଗବାନଙ୍କୁ ସ୍ମରଣ କରିବା। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ, ଚତୁର୍ବିଧା ବଦନ୍ତି ମା ଜନାସ କୃତିନ ଅର୍ଜୁନ ଆର୍ତ ଜିଜ୍ଞାସୁର ଅର୍ଥାତ୍ ଜ୍ଞାନିତ ଭରତର ସବ। ଏମାନେ ବହୁତ ଉଦା, ଯଦି ଦୁଃଖରେ ପଡ଼ି ଯଦି ଭଗବାନଙ୍କୁ ସ୍ମରଣ କଲେ ତାହେଲେ ଏମାନେ ବହୁତ ତାଙ୍କର ବୁଦ୍ଧି ବହୁତ ଉନ୍ନତ ବୁଦ୍ଧି, ଉଦାର ବୁଦ୍ଧି ସେମାନେ। ଦୁଃଖରେ ପଡ଼ିଲେ ମଧ୍ୟ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଆମେ ସେଇଟା ବହୁତ ଥର କହିଛେ। ଏ କରୁଣାର ଭୟ କରିକିରି କେତେ ଜଣ ଭଗବାନଙ୍କୁ ସ୍ମରଣ କରିଛନ୍ତି, ଯେଉଁମାନେ ଭଗବାନଙ୍କୁ ସ୍ମରଣ କରିଛନ୍ତି ସେମାନେ ହେଉଛନ୍ତି ବହୁତ ବହୁତ ସ୍ୱୀକୃତିବାନ। ସ୍ୱୀକୃତି ନଥିଲେ, ପୁଣ୍ୟ ନଥିଲେ ସେମାନେ ଭଗବାନଙ୍କୁ ସ୍ମରଣ କରିପାରିବେ ନାହିଁ। ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ସାଧାରଣତଃ ଲୋକମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କାହିଁକି ନା ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଯେ କ'ଣ, ଦୈବୀ ସା ଗୁଣମୟୀ ମମ ମାୟା ଦୂରତୟା ମାମେ ବୋଧେ ପ୍ରପଦ୍ୟନ୍ତି ମାୟା ମେତାନ୍ତରନ୍ତି। ଭଗବାନ ଏଇ ଯେଉଁ ଜଗତକୁ ସୃଷ୍ଟି କରିଛନ୍ତି, ଏ ତିନିଟି ଗୁଣରେ ରହିଛି ସୃଷ୍ଟି ହେଇଛି ଜଗତ, ସତ୍ଵ ରଜ ତମ ତିନୋଟି ଗୁଣରେ ସୃଷ୍ଟି ହେଇଛି, ତେଣୁ ଏ ଗୁଣର ପ୍ରଭାବରୁ କେହି ମୁକ୍ତ ହୋଇପାରିବେ ନାହିଁ, ଭଗବାନଙ୍କର ଶକ୍ତି। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ଆମେ ମାୟାକୁ ପାର ହୋଇଯାଇପାରିବା। ସପ୍ତମ ଅଧ୍ୟାୟରେ ଯେତେବେଳେ ଏ ଶ୍ଳୋକଟି କହୁଛନ୍ତି ଭଗବାନ, ଅର୍ଜୁନ ଚିନ୍ତା କରୁଛନ୍ତି ଭଗବାନ, ପ୍ରଭୁ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ମାୟାକୁ ବାହାର ହେବା ତ ଏତେ ସହଜ, କାହିଁକି ଯାଉନାହାନ୍ତି, ଏ ପ୍ରଶ୍ନରେ ତାଙ୍କ ମନରେ ଚିନ୍ତା ରହିଛି। ସେଥିପାଇଁ ଭଗବାନ ତା ପର ଶ୍ଳୋକରେ ଏଇଟା କହିଲେ, ନମା ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟାପୃତ ଜ୍ଞାନ ଆଶ୍ରମ ଭାବା ସୀତା। କାହିଁକି ନା ଏଇ ଚାରି ପ୍ରକାର ବ୍ୟକ୍ତି ସେମାନେ ଦୁଷ୍କୃତି ନ, ତାଙ୍କର କୌଣସି ସ୍ୱୀକୃତି ନାହିଁ ବା ପୁଣ୍ୟ ନାହିଁ, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ସେମାନେ କିଏ କିଏ ନା ମୂଢ଼ା ମୂର୍ଖ ଯେଉଁମାନେ, ଏବଂ ନରାଧମ ଚାରି ଲକ୍ଷ ପ୍ରକାର ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଯିବେ ନାହିଁ। ଏବଂ ଯଦିଓ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, ବୈଜ୍ଞାନିକମାନେ ସବୁ ରହିଛନ୍ତି, କିନ୍ତୁ ତାଙ୍କର ମାୟା ଦ୍ୱାରା ତାଙ୍କର ଜ୍ଞାନଟି ଅପହରଣ ହୋଇଯାଇଛି, ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, କିନ୍ତୁ ଯେଉଁମାନେ ସ୍ୱୀକୃତିବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ସେମାନେ ହେଉଛନ୍ତି କିଏ କିଏ ନା ଆର୍ତ, ଆମେ ଏଇ ଯେଉଁ ଶାଲବ୍ୟ ରଚନା କଲେ ଏଇ ସବୁ ଆର୍ତ, କିନ୍ତୁ ପ୍ରହ୍ଲାଦ ମହାରାଜ ଭଗବାନ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରି ପ୍ରାର୍ଥନା ନକଲେ ମଧ୍ୟ ରକ୍ଷା କରିବେ। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଭଗବାନ ପ୍ରାର୍ଥନା କରନ୍ତି ନା ଆମକୁ ରକ୍ଷା କରନ୍ତୁ ବୋଲି, ଯେମିତି କୁନ୍ତି ଦେବୀ ସେ କହନ୍ତି ପ୍ରଭୁ ମୋତେ ବିପଦ ଦିଅନ୍ତୁ, ବିପଦ ସନ୍ତୁ, ସନ୍ତୁ ମାନେ ଆସୁ ମୋର ବିପଦ, ସେ କହୁନା ବହୁ ବିପଦ ଅସନ୍ତୁ ଆସୁ ନା ନ ଆସୁ ବୋଲି କହୁନାହାନ୍ତି, ତେଣୁ ତ ସମସ୍ତେ ଶୁଦ୍ଧ ଭକ୍ତ ହେଇପାରିବେନି ନା। ଦୁଃଖରେ ପଡ଼ିଲେ ଭଗବାନଙ୍କ ସ୍ମରଣ କଲେ ସେମାନେ ମଧ୍ୟ ଭକ୍ତରେ ପରିଣତ ହେବେ, ସେମାନେ ମଧ୍ୟ ଭକ୍ତ ଉଦାର, ସେମାନେ ବୁଦ୍ଧି ବହୁତ ଉଦାର ବହୁତ ଉନ୍ନତ ସେମାନେ, ତେଣୁ ଏମାନେ କିଏ କିଏ ନା ଆର୍ତ। ଆର୍ତର ଉଦାହରଣ ଦିଆଯାଏ ଗଜରାଜ, 1000 ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ଦ୍ୱିତୀୟ ଅଧ୍ୟାୟରେ। ଏଇ ଚତୁର୍ଥ ମନୁଙ୍କ ସମୟରେ ଭଗବାନ ମନୁଙ୍କର ଅବତାର ଜଣେ ଆସିଥିଲେ ହରି, ଯିଏକି ଗଜକୁ ଉଦ୍ଧାର କରିଥିଲେ। ଏଇ ଯେଉଁ ଆମେ ଶୁଣିଲେ ଗଜରାଜ ଚିନ୍ତା କଲା ଥାଇ ଘର ଜଣେନ, ତ୍ରିକୁଟ ପର୍ବତରେ ଏଇ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇ ଚତୁର୍ଥ ମନୁଙ୍କ ସମୟରେ ଏ ଲୀଳାଟି ହେଇଥିଲା। ଗଜରାଜ ତ ପୂର୍ବ ଜନ୍ମରେ ଥିଲେ ଇନ୍ଦ୍ରଦୁମ୍ନ, ରାଜା ଇନ୍ଦ୍ରଦୁମ୍ନ ଥିଲେ, ଭକ୍ତିରେ ବହୁତ ଅଗ୍ରଗତି କରିକି ସଂସାର ତ୍ୟାଗ କରିକି ଆସି ମଳେ ପର୍ବତ ଉପରେ ଭଗବାନଙ୍କୁ ଆରାଧନା କରୁଥିଲେ, କିନ୍ତୁ ଭଗବାନଙ୍କ ଏଭଳି ବ୍ୟବସ୍ଥା ହେଲା ଅଗସ୍ତରୁ ସେ ଆସିକି ତାକୁ ଅଭିଶାପ ଦେଇଥିଲେ ଗଜ ହେଇଯା, ତେଣୁ ସେ ଗଜ ହେଇଯାଇଥିଲେ। ପୂର୍ବ ଜନ୍ମର ସ୍ମୃତି ଯେଉଁ ସ୍ତୁତି କରିଥିଲେ ସବୁ ମନେ ପଡ଼ିଲା, କୁମ୍ଭୀର ସହିତ ଯେତେ ଫାଇଟିଂ ଚାଲିଛି 1000 ବର୍ଷ ଧରି ଯୁଦ୍ଧ ହେଉଥିଲା, ତେଣୁ ଦେଖିଲେ କେହି ରକ୍ଷା କରିପାରିବେ ନାହିଁ ତାଙ୍କର ଗଜ ବଂଶଧର, ଯେଉଁ ଗଜର ତାଙ୍କର ସ୍ତ୍ରୀ ପିଲା ଛୁଆ ସବୁ ଭାଇ ଭଉଣୀ ଯେତେ ସବୁ ଥିଲେ କେହି ରକ୍ଷା କରିପାରିଲେ ନାହିଁ, ଏବଂ ନିଜ ଚେଷ୍ଟା ମଧ୍ୟ କଲା ଉଦ୍ଧାର ହେଇପାରିଲା ନାହିଁ, ତେଣୁ ଭଗବାନଙ୍କୁ ସ୍ମରଣ କଲା। ନାରାୟଣ ଆଦି ପୁରୁଷ କ୍ଷୀଳଗୁରୁ ନାରାୟଣ ନମସ୍ତେ, ଏସବୁ ବହୁତ ବିସ୍ତାର ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ, ସେ ଯେଉଁ ଦେଖିଲେ ଏଭଳି ଭାବରେ ଆତ ହେଇକରି ଯେତେବେଳେ ଉପରକୁ ରଖି ଭଗବାନଙ୍କର ସବୁ ସେ ଯେଉଁ ସ୍ତୁତି କରିଛନ୍ତି, ପୂର୍ବଜନ୍ମର ସ୍ତୁତି ସବୁ ମନେ ପଡ଼ିଲା। ଏଇଭଳି ଭାବରେ ସ୍ତୁତି କରିସାରିବା ପରେ ଦେଖିଲେ ଉପରକୁ ଚାହିଁ ଭଗବାନ ଦେଖୁଛନ୍ତି, ଗରୁଡ଼ ପୃଷ୍ଠରେ ଆସୁଛନ୍ତି ଭଗବାନ। କିଭଳି ଆସୁଛନ୍ତି ନା କ'ଣ, ସେ ଦେଖୁଛନ୍ତି ଆକାଶରେ ଦେଖିଲେ ଖଙ୍ଗ, ଆକାଶରେ ଦେଖିଲେ କିଭଳି ଭାବରେ ଉପାତ ଚକ୍ରମ, ତାଙ୍କର ହସ୍ତରେ ଚକ୍ର ଘୁରୁ ଘୁରୁ ଘୁରୁଛି। ତେଣୁ ତାଙ୍କର ଆଶା ଆସିଗଲା ପ୍ରଭୁ ମୋତେ ରକ୍ଷା କରିବେ। ତେଣୁ ଉତ୍କ୍ଷିପ୍ୟ ସାମ୍ବୁଜ କରମ ଗିରମାହୁ ପୃଚ୍ଛା, ତାଙ୍କର ଶୁଣ୍ଢରେ ସେ ଯେଉଁ ସରୋବରରେ, କୁବେରଙ୍କର ସରୋବର ସେଇଟା ଥିଲା, ତ୍ରିକୁଟ ପର୍ବତର କଥା, ସେଇଠି ଗୋଟେ ପଦ୍ମକୁ ଉପାଡ଼ିକରି ଭଗବାନ ଦେଖେଇଦେଲେ ପ୍ରଭୁ, ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ ହେ ଅଖିଳ ଗୁରୁ ହେ ଭଗବାନ ମୁଁ ପ୍ରଣାମ କରୁଛି। ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ହାତୀ ଗୋଟିଏ ଫୁଲ ଦେଇକରି ଭଗବାନ ପ୍ରାପ୍ତ ହେଇଗଲା। ସେଇଥିପାଇଁ ଭଗବାନ କହିଲେ ଭଗବତ ନବବଧ୍ୟାୟରେ, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଏକ ବଚନରେ କହିଲେ, ବହୁ ବଚନରେ କହିଲେ ନାହିଁ, ଆଉ ଯେ ବହୁ ବଚନରେ ଦେଉଛନ୍ତି ଭଗବାନ ତା କଥା କ'ଣ କହିବା। କେତେ ଫୁଲ ମାଳ ସବୁ ଦିଆଯାଉଛି, ପତ୍ର ଏକ ବଚନରେ କହିଲେ, ଗଜରାଜ ହେଉଛି ଉଦାହରଣ, ଗୋଟିଏ ଫୁଲ ଦେଇକରି ଭଗବାନ ଧାଇଁ ଆସିଲେ, ଡେଇଁ ପଡ଼ିଲେ ପୃଥିବୀ ଉପରେ, ଆକାଶରେ ଥିଲେ। ଭଗବାନ ଚିନ୍ତା କଲେ ଏ ଗରୁଡ଼ର ଯେତେ ସ୍ପିଡ୍ ଅଛି ହଉନାହିଁ, ତେଣୁ ଭଗବାନ ନିଜେ ଧାଇଁ ଡେଇଁ ପଡ଼ିଲେ, ଡେଇଁ ପଡ଼ିକି ଭଗବାନ ସେ ଗଜରାଜକୁ ତା ଶୁଣ୍ଢ ଧରି ଟାଣିନେଲେ, ଏବଂ ତାର ପାଦକୁ ଧରିଥିଲା କୁମ୍ଭୀର ମଧ୍ୟ, କୁମ୍ଭୀର ମଧ୍ୟ ଅଭିଶପ୍ତ ହେଇଥିଲା, ଦେବଳ ଋଷିଙ୍କ ଦ୍ୱାରା ଅଭିଶପ୍ତ ହେଇଥିଲେ। ତେଣୁ ପ୍ରଥମେ କୁମ୍ଭୀର ଉଦ୍ଧାର ପାଇଲା, ଭଗବାନ ଚକ୍ରରେ କାଟିଲେ, ଚକ୍ର ପେଇସି ନକ୍ର ନା ଆସି ଉଦ୍ଧାରିଲା, ନକ୍ର କୁମ୍ଭୀରକୁ କାଟିଲେ, ଏବଂ ସେ ବର୍ତ୍ତମାନ ମଧ୍ୟ ରହିଛନ୍ତି ଗନ୍ଧର୍ବ ଲୋକରେ, ଭଗବାନ ଗୁଣଗାନ କରୁଛନ୍ତି, ଏଭଳି ଭାବରେ ଭଗବାନ ତାକୁ ଉଦ୍ଧାର କରିଛନ୍ତି। ତେଣୁ ତାଙ୍କୁ ଭଗବତ ଧାମକୁ ନେଲେନି, ସେ ଗନ୍ଧର୍ବ ଲୋକକୁ ପଠେଇଲେ, ଗନ୍ଧର୍ବ ଲୋକରେ ସେ ଭଗବାନ ଗୁଣଗାନ ଚାଲିଛି। କିନ୍ତୁ ଗଜରାଜକୁ ଭଗବାନ ନେଇକି ଗଲେ ତାଙ୍କ ସହିତ ପାର୍ଶ୍ୱଦ, ସେ ଗଜ ଶରୀର ଯେଉଁ ଥିଲା ହାତୀ ଶରୀରଟା ପରିବର୍ତ୍ତିତ ହେଇଗଲା, ଗୋଟେ ବିଷ୍ଣୁ ପାର୍ଶ୍ୱଦ ଶରୀର ହେଇଗଲା, ବିଷ୍ଣୁଙ୍କ ଭଳି ହେଇଗଲା ରୂପ ତାଙ୍କର, ଇଏ ହେଉଛି ସାରୁପ୍ୟ ମୁକ୍ତି ପ୍ରାପ୍ତ ହେଇଗଲେ। ଏବଂ ଭଗବାନ ତାଙ୍କୁ ସେ ଗରୁଡ଼ ପୃଷ୍ଠ ନେଇଗଲେ, ତାଙ୍କର ଯେଉଁଠୁ ଆସିଥିଲେ ସେଇଠୁ ନେଇ ପଳେଇଲେ ବୈକୁଣ୍ଠ ଲୋକ। ଏଭଳି ବିଳାସ ବି ରହିଛି ଭଗବାନଙ୍କ ଆର୍ତ। ତେଣୁ ଆର୍ତ ଅବସ୍ଥାରେ ଦୁଃଖରେ ପଡ଼ିକରି ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ, ତାହେଲେ ଭଗବାନ ଏ ଯେଉଁ ଦେଇଥିଲେ ଭଗବାନ କୃପା ବୋଲି ବୁଝିବାକୁ ପଡ଼ିବ। ଯେତେବେଳେ ଅସୁବିଧା ଆସିବ ଆମେ ସବୁବେଳେ ଏଇଟାକୁ ଚିନ୍ତା କରିବେ, ଭଗବାନ କୃପା। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କର ଗୋଟେ ସ୍ତୁତିରେ ସେଇଟା କହିଛନ୍ତି, ଆମକୁ ଗୋଟେ ଫାଇନାଲ ପରୀକ୍ଷା ଦେବାକୁ ପଡ଼ିବ, ସେ ହେଉଛି ମୃତ୍ୟୁ ପରୀକ୍ଷା। ତା ପୂର୍ବରୁ ଟର୍ମିନାଲ ପରୀକ୍ଷା ସବୁ ହେବ, ଏହିସବୁ ବିପଦ ହେଉଛି ଟର୍ମିନାଲ ପରୀକ୍ଷା। ବିପଦରେ ଯଦି ଆମେ ଭଗବାନ ସ୍ମରଣ କଲେ, ତମେ ଆଶା ରଖିବା ଫାଇନାଲ ପରୀକ୍ଷାରେ ପାସ୍ କରିଯିବା। କ'ଣ ସେଇଟା? ସେ ଶ୍ଳୋକଟି ହେଉଛି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି, ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦ୍ଭାଗବ ପୂର୍ଭିର୍ବିଦଧନ ନମସ୍ତେ ଜୀବିତ ଯୋ ମୁକ୍ତି ପ୍ରଦେଶଦାୟ ଭାଗ। ଇ ଭଗବାନଙ୍କର ଅନୁକମ୍ପା, ତତ୍ୟ ଅନୁକମ୍ପା ସୁସମୀକ୍ଷମାଣ, ଠିକ୍ ଭାବରେ ଯଦି ଆମେ ଚିନ୍ତା କରିବା ତାହେଲେ ଏଇଟା ଜାଣିବା, ଭୁଞ୍ଜାନ ଏବାତ୍ମକୃତଂ ବିପାକଂ, ଆମେ ଯେଉଁ ଦୁଃଖ ପାଉଛେ, ଆମେ କିଛି ପାପ କରିଛେ, ସେଥିପାଇଁ ପାପ କ'ଣ ପ୍ରତିକ୍ରିୟା ଉପରେ ଏଇଟା ପାଉଛେ ବିପାକମ। ତେଣୁ ଏହିଭଳି ଭାବରେ କାୟ ମନ ବାକ୍ୟରେ ଉଦ୍ଭାଗ ପୂର୍ବିଧ ଭଗବାନ ପ୍ରଣାମ କରିକି ଯଦି ଆମେ ଜୀବନ ଧାରଣ କରିବା, ଯିବେ ତ ଯେଉଁ ମୁକ୍ତି ପ୍ରତି ସଦା ଭାବ, ଏ ମୁକ୍ତି ପାଇବା ପାଇଁ ସେମାନେ ହକଦାର ହେଇଯିବେ। ଯେମିତି ପିତାଙ୍କ ଧନରେ ପୁତ୍ରର ଅଧିକାର ଥାଏ, କେବଳ ସୁଦର୍ଶନ ତାଙ୍କ ଟିକାରେ କହୁଛି, କେବଳ ସେ ବଞ୍ଚିଯିବାର ଅଛି, ପିତା ଚାଲିଗଲା ପରେ ଯଦି ପୁତ୍ର ବଞ୍ଚିଥିବ ତାହେଲେ ସେ ଧନ ପ୍ରାପ୍ତ ହେବେ। ସେହିଭଳି ଭାବରେ ଆମେ ଯଦି ଜୀବନ ଧାରଣ କରି ରହିବା ଏଇଭଳି ଏଇ ଭାବରେ, ତାହେଲେ ଆମେ ମୁକ୍ତି ପାଇବା ପାଇଁ ହକଦାର ହେଇଯିବା, ମୁକ୍ତି ସଦାଏବା। ଏ ଶ୍ଳୋକଟି ମହାପ୍ରଭୁଙ୍କ ସହିତ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ପୁରୀରେ ଆଲୋଚନା ହେଇଥିଲା ଏସବୁ କଥା। ତେଣୁ ଏଇ ଦୁଃଖ ଅବସ୍ଥାରେ ଶରୀର ହେଉଛି, ଏହି ସମୟରେ ଯଦି ଆମେ ଚିନ୍ତା କରିଦେଲୁ ଭଗବାନ କଥା, ତାହେଲେ ଏଇ ଦୁଃଖଟା ଆଉ ଦୁଃଖ ନୁହେଁ, ଏଇଟା ସମ୍ପଦ ହେଇଗଲା। ବିପଦ ନୈବ ବିପଦମ ସମ୍ପଦ ନୈବ ସମ୍ପଦମ, ବିପଦ ନୈବ ବିପଦମ, ଯଦି ଭଗବାନଙ୍କ ସ୍ମରଣ ହେଲା, ବିପଦ ଯେତେ ବଡ଼ ବିପଦ ଆସୁନା କାହିଁକି, ଯଦି ଭଗବାନଙ୍କ ସ୍ମରଣ ହେଲା ତାହେଲେ ସେଇଟା ବିପଦ ନୁହେଁ, ସେଇଟା ସମ୍ପଦ ହେଇଗଲା। ଆଉ ଯେତେ ବଡ଼ ସମ୍ପଦ ହେଉନା କାହିଁକି, ଯେତେ କୋଟିପତି ହୁଅନ୍ତୁ ନା କାହିଁକି, ଯଦି ଭଗବାନ ଭୁଲିଗଲେ ତାହେଲେ ସେ ସମ୍ପଦ ସେଇଟା ବିପଦ ହେଇଗଲା। ତେଣୁ ଏଇଭଳି ଭାବରେ ଆଜି ଶିଶୁପାଳ ତାଙ୍କ ଶରୀରରେ ହେଇଯାଇଛି, କିନ୍ତୁ ସେ ଭଗବାନଙ୍କୁ ଭଗବାନ ସେ ସ୍ମରଣ କରୁଛନ୍ତି, କିନ୍ତୁ ଭଗବାନ ଶତ୍ରୁତା ଆଚରଣ କରୁଛନ୍ତି। ଶିକ୍ଷା ଆମ ପାଇଁ ଶିକ୍ଷା ବହୁତ ଲୀଳା, ଭଗବାନ ଗୋଟିଏ ଲୀଳାରେ ଅନେକ ଶିକ୍ଷା ସବୁ ରହିଛି। ତେଣୁ ନଷ୍ଟ ତ୍ରିସଙ୍କତୋତ୍ସାହ ସୁଷ୍ୟାନ୍ ବଦନ ଆବୃବନ୍, ତାହାଙ୍କର ବଦନ ମଧ୍ୟ ଶୁଖିଯାଇଛି, ଜୁହା ଜୁହା ଶୁଖିଯାଇଛି। ଆମେ ଯେଉଁ କଥା କହୁଛେ ଜୁହାରେ ସବୁ ମାନେ ଓଦା ଥିବାରୁ ବା ଆର୍ଦ୍ର ଥିବାରୁ ଆମେ ଜୁହାରେ କଥା କହିପାରୁଛେ, ଯଦି ଜୁହା ଶୁଖିଯିବ କଥା କହିପାରିବା ନାହିଁ। ଏଭଳି ଭାବରେ ଭଗବାନ ଶରୀର ସୃଷ୍ଟି କରିଛନ୍ତି। ସେଥିପାଇଁ ଶରୀରରେ ଆମର ରହିଛି ଯେଉଁ ଲାଳଟା ରହିଛି, ଲାଳଟା ଥିବାରୁ ଆମେ କଥା କହିପାରୁଛେ। ଯଦି ଲାଳ ଶୁଖିଯିବ କିଛି ଶୁଷ୍କ ହେଇଯିବ, ଆଉ କିଛି ଓଠ ଶୁଖିଯିବ, ଆଉ କିଛି ଜୁହା ବାହାରିବ ନାହିଁ, କଥା ବାହାରିବ ନାହିଁ କଥା। ଆର୍ତ୍ତ ଅବସ୍ଥାରେ ସେଇଭଳି ଅବସ୍ଥା ଆସିବ। ଆମ ସମସ୍ତ ଜୀବନରେ କିଛି ନା କିଛି ଏକ୍ସପିରିଏନ୍ସ ନିଶ୍ଚିତ ଭାବରେ ଥିବ, ଆମର ସମୟ ନାହିଁ, ନହେଲେ ସମସ୍ତଙ୍କୁ ଜଣେଇଦେଲେ କିଏ କହିଥାନ୍ତି, ତାଙ୍କର ଏକ୍ସପିରିଏନ୍ସ କହିଥିଲେ ଭଲ ହେଇଥାନ୍ତା। କହିଦିଅନ୍ତୁ
କହିଦିଅନ୍ତୁ
ଏଇ ଦେଖନ୍ତୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ମୋର ଗୋଟେ ଏକ୍ସପିରିଏନ୍ସ ମୁଁ କହୁଛି। ଗୋଟେ ଥର ମୁଁ ଆମର ଅଫିସରେ ଯିଏ ବିଷୟରେ ଚାକିରି କରିଥିଲି, ସନ୍ଧ୍ୟାବେଳେ ଫେରୁଛି, ପାକେଟ ଫାକେଟ କରିକି ଫେରୁଛି ଘରକୁ, ସେଇ ସମୟରେ ଭୀଷଣ ବର୍ଷା ହେଲା, ଭୀଷଣ ବର୍ଷା ହେଲା, ଘରଣି ଘରଣି ଚଡ଼ଚଡ଼ି ଏଭଳି ଭାବରେ ହେଲା, ଆଉ ମୁଁ କେଉଁଠି ରାସ୍ତା ନାହିଁ, ଜୟଦେବ ବିହାରରୁ ମୁଁ କେଉଁଠି ପାଇଲି କେଉଁଠି ରହିବା ପାଇଁ, ଏଭଳି ଭାବରେ ମୁଁ ଭାବିଲି ଆଜି ମୋର ମୃତ୍ୟୁ ଆସିଗଲା। କିନ୍ତୁ ଯାହା ହଉ, ସେ ସମୟରେ ଭଗବାନଙ୍କୁ ସ୍ମରଣ ଆସିଥିଲା। ଏଇଭଳି ଭାବେ ଅନେକ ସମସ୍ତଙ୍କ କିଛି ନା କିଛି ରହିଛି, ସମସ୍ତଙ୍କ ମନେ ପକାଇଲେ ମନେ ପଡ଼ିବ। ଏଇଟା ହେଉଛି ଆମକୁ ଆଶା ସଞ୍ଚାର କରିବ। ମୃତ୍ୟୁଟା ହେଉଛି ଅନ୍ତିମ ବିପଦ ସମୟ, ସବୁଠାରୁ ଶ୍ରେଷ୍ଠ ବିପଦ ସମୟ, ସବୁଠାରୁ ଅଧିକ ବିପଦ ହେଉଛି ସେଇ ମୃତ୍ୟୁ ସମୟ। ତେଣୁ ସେହି ସମୟରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିପାରିଲେ, ତ ଆମ ଜୀବନ ସାର୍ଥକ ହେଇଗଲା। ତେଣୁ ଏଇଭଳି ଭାବରେ ଅବସ୍ଥାରେ ବର୍ତ୍ତମାନ ଶିଶୁପାଳ କହିବେ, ଶିଶୁପାଳ କହିବେ ଜରାସନ୍ଧ କହିବେ, ଶିଶୁପାଳ କହିବେ ନାହିଁ, ସେମାନେ କହିବାକୁ ଲାଗିବେ। ଓହୋ, ସେମାନେ ଯେଉଁ ରାଜାମାନେ ଆସିଥିଲେ ସେମାନେ ବର୍ତ୍ତମାନ କହିବେ, ସେମାନେ କହିବେ ଶିଶୁପାଳଙ୍କର ଅବସ୍ଥା ଏଇଭଳି ଭାବରେ, ତାଙ୍କର ଅବସ୍ଥା ମଧ୍ୟ ଅଳ୍ପ ସେଇଭଳି ଭାବରେ, କାରଣ ଯଦି ସେମାନେ ରହିଥାନ୍ତି ସେମାନେ ମୃତ୍ୟୁବରଣ କରିଥାନ୍ତି, ସେମାନେ ମଧ୍ୟ ସେ ଆନନ୍ଦରେ ଆସୁଛନ୍ତି ତାହା ନୁହଁ, ତାଙ୍କର ମଧ୍ୟ ଜୀବନ ବିପଦାପନ୍ନ। ଏଇଭଳି ଭାବରେ ବର୍ତ୍ତମାନ ଭୟ ସଂକୁଳ ଅବସ୍ଥାରେ ସବୁ କହିବେ, ଜରାସନ୍ଧ ମୁଖ୍ୟ ତାଙ୍କ ଭିତରେ, ସେମାନେ ସବୁ କହିବ। ଆସନ୍ତାକାଲି ସେମାନେ ନ ଶାଣିପାରିବେ ମଧ୍ୟ, ସେମାନେ ଆମର ଇସ୍କନ ବୁର୍ଲା ୟୁଟ୍ୟୁବ ତରଫରୁ ଫେସବୁକ୍ରେ ସବୁଦିନ 8-9 ଆପଣ ଶୁଣିପାରିବେ, ଭାଗବତ କଥା ଶୁଣିପାରିବେ, ଆମର ବ୍ୟବସ୍ଥା ହେଇଛି। ଏବଂ ସନ୍ଧ୍ୟାବେଳେ ମଧ୍ୟ ଆପଣ ଭାଗବତ କଥା ଚାଲିଛନ୍ତି, ରାସଲୀଳା ଇତ୍ୟାଦି ସନ୍ଧ୍ୟାବେଳେ 6:30 ପର୍ଯ୍ୟନ୍ତ କଥା ଚାଲିଛନ୍ତି। ଏବଂ ଇସ୍କନ ବୁର୍ଲା ୟୁଟ୍ୟୁବରେ ମଧ୍ୟ ଆପଣ ଏ କଥା ସବୁ ଆପଣ ଶୁଣିପାରିବେ। ତେଣୁ ଆପଣମାନଙ୍କୁ ଅନୁରୋଧ କରିବେ, ଆପଣମାନେ ଇସ୍କନ ବୁର୍ଲା ୟୁଟ୍ୟୁବ ସବସ୍କ୍ରାଇବ କରିବେ। ତେଣୁ ଆମ କଥା କିଛି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା କିଛି ରହିଛି। ଆଜି ରବିବାର ପାଇଁ ଆମକୁ ବହୁତ ସମୟ ମିଳିଲା, 9 ଭିତରେ ଆମେ କଥା ସାରିଥାନ୍ତେ। ଏ ଭଗବାନଙ୍କର ଭୋଗ ଲାଗିଲା ଏବଂ ଭଗବାନଙ୍କର ଆଳତୀ ହେଲା, ଆମକୁ ସମୟ ମିଳିଲା, ଏକ୍ସଟେନସନ୍ ମିଳିଲା, ଏକ୍ସଟେନସନ୍ ଟାଇମ୍। ଭଗବାନ ବୟସ 90 ଥିଲା, 90 କାରଣ ମହାଭାରତ ଯୁଦ୍ଧ ପରେ 35 ସେମାନେ ରାଜୁତି କରିଛନ୍ତି ପାଣ୍ଡବମାନେ। ଏବଂ ମହାଭାରତ ମଧ୍ୟ ବର୍ଣ୍ଣନା କରେ, 36 ବର୍ଣ୍ଣନା କରାଯାଇଛି, ପାଖାପାଖି 90 ଭଗବାନ 129 ଲୀଳା କରିଥିଲେ ଏବଂ  128 ଭଗବାନ ଶରୀର ତ୍ୟାଗ କରି ମାନେ ସେ ଇହ ଧାମ ତ୍ୟାଗ କରିକି ତାଙ୍କ ଧାମ ଚାଲିଯାଇଥିଲେ। 125 ଏପଟ ସେପଟ ଟିକେ ରହିଛି, 125 ବର୍ଷ ବ୍ରହ୍ମାଙ୍କ ପ୍ରତିଦିନରେ ଭଗବାନ ଆସନ୍ତି। ତେଣୁ 90 ବର୍ଷ ଧରାଯିବ ସେ ଅନୁସାରେ ପାଖାପାଖି ଟିକେ ବର୍ଷ ପଟେ ହେବ ତେଣୁ ଏଇଭଳିଆ କହିଛନ୍ତି ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥରେ କହିଛନ୍ତି ଗୋଟେ ଭଗବତ ଗୀତାରେ ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧରେ ସାରଥି ରୂପେ ରହିଥିଲେ ଅର୍ଜୁନଙ୍କର ସାରଥି ରୂପରେ ତାଙ୍କର ସେତେବେଳେ ତାଙ୍କର ପୁତ୍ର ପୁତ୍ରର ପୁତ୍ର ପୁତ୍ରର ପୁତ୍ର ଏ କେତେ ସବୁ ପିଢ଼ି ହେଇଯାଇଥିଲା କିନ୍ତୁ ଭଗବାନ ବୁଢ଼ା ଦେଖାଯାଉନଥିଲେ ଯୁବକ ଭଳି ଦେଖାଯାଉଥିଲେ ଭଗବାନର ସ୍ୱରୂପ ହେଉଛି ଏଇଟା ନର ଗୋପ ବେଶ କ'ଣ ଗୋପ ବେଶ ନର ବପୁ ଏବଂ ନଟ କ'ଣ ନବକିଶୋର ନଟବର ଭଗବାନଙ୍କ ହେଉଛି ସବୁବେଳେ ପାଇଁ ରୂପଟେ ହେଉଛି ଏଇଟା ସଦା ଏହି ରୂପରେ ଭଗବାନ ରହନ୍ତି ନବକିଶୋର ନଟବର ଗୋପବେଶ ନର ବପୁ ନବକିଶୋର ନଟବର କିଶୋର ଯୁବକ ଅବସ୍ଥା ମଧ୍ୟ ଆସିନାହିଁ ନବକିଶୋର ଅବସ୍ଥା ନବଯୌବନ ଭଗବାନ ଆଦ୍ୟଂ ପୁରାଣ ପୁରୁଷମ ନବଯୌବନ ଉଚ୍ଚ ଭଗବାନ ଅବସ୍ଥା କିନ୍ତୁ ସେତେବେଳେ ତାଙ୍କୁ ନବବର୍ଷ ପ୍ରଭୁ ନାତି ତାଙ୍କ ବଜ୍ରନାଭ ଭଗବାନ ଚାଲିଗଲା ପରେ ବଜ୍ରନାଭକୁ ମଥୁରାରେ ରଖାଗଲା ନା ଅର୍ଜୁନ ଆଣିକି ତାଙ୍କୁ ବଜ୍ରନାଭରେ ସ୍ଥାପନ କଲେ ବଜ୍ରନାଭ ତାପରେ ସେଠି ତାଙ୍କ ଚାଲିଲା ଶାସନ ମଥୁରାରେ ଏସବୁ କଥା ରହିଛି ଯାହା ହେଉ ଆପଣଙ୍କୁ ବହୁତ ଧନ୍ୟବାଦ ଆଜି ବର୍ତ୍ତମାନ ଆପଣ ପ୍ରସାଦ ପାଇବେ ନାମ କଥା ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଗାଏ ଗୋପମାନ ଦେ।